ॐ नमो भगवते वासुदेवाय ॐ नमो भगवते वासुदेवाय हरे कृष्ण उपस्थित कृष्णवृंद मातृवृंद आज आम भगवद्गीता तृतीय अध्याय श्लोक ଶ୍ଳୋକ ଚାଳିଶରୁ ଆରମ୍ଭ କରିବା ନା ହଁ ଅଣଚାଳିଶ ଶ୍ଳୋକ ଯାଇ କାଲି କୁହାଯାଇଥିଲା ଯେଉଁ ଅର୍ଜୁନ ପ୍ରଶ୍ନ ପଚାରିଥିଲେ କାହିଁକି ଲୋକମାନେ ଏଭଳି ଭାବରେ ପାପ କାର୍ଯ୍ୟ କରୁଛନ୍ତି ସେମାନେ ଅଜାଣତରେ ପାପ କାର୍ଯ୍ୟ କଲେ ଅଲଗା କଥା କିନ୍ତୁ ଜାଣିକି ପାପ କାର୍ଯ୍ୟ କରୁଛନ୍ତି ଏଇଟା ବଡ଼ ଆଶ୍ଚର୍ଯ୍ୟ କଥା ଅର୍ଜୁନ ଆଶ୍ଚର୍ଯ୍ୟ ହେଇକି ପଚାରୁଛନ୍ତି କରୁଛନ୍ତି ଆଉ ତ କେହି ନାମ ପ୍ରୟୁକ୍ତ ହୁଏ ଆମ ପାପଙ୍କୁ ଚାଳନ୍ତି ପୁରୁଷ ଅନିଚ୍ଛନ୍ନ ବି ବାସନୀୟ ବଳାଦିକ ନିୟୋଜିତ ଯେଉଁମାନେ ଜାଣିକି ପାପ କରୁଛନ୍ତି ତାଙ୍କ କଥା ଛାଡ଼ନ୍ତୁ ଯେଉଁମାନେ ଜାଣିଛନ୍ତି ଆମେ ପାପ କାର୍ଯ୍ୟ କରୁଛୁ ପାପ କାର୍ଯ୍ୟର ଫଳ ଏଇଟା ଏସବୁ ଜାଣିଛନ୍ତି ଜାଣିକି ମୋତେ କରୁଛନ୍ତି କିନ୍ତୁ ଏ ଯେଉଁମାନେ ଅଜାଣତରେ କରୁଛନ୍ତି ସେମାନେ କଥା ଛାଡ଼ନ୍ତି ସେମାନେ ତ ଜାଣିନାହାନ୍ତି ଅଜାଣତରେ ଯେମିତି କ'ଣ ହିରଣ୍ୟକଶିପୁ ଏ ସରି ଅଜାମିଳ ଅଜାମିଳ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଥିଲା କିନ୍ତୁ ସେ ଜାଣିନି ଏ ପାପ କାର୍ଯ୍ୟର ଫଳ ଏଭଳି ଭାବରେ ମୋତେ ଭୋଗ କରିବାକୁ ପଡ଼ିବ କି ଜାଣିନଥିଲା ପାପ କାର୍ଯ୍ୟ କରୁଥିଲା ଏବଂ ଭଗବାନଙ୍କ ନାମ ମଧ୍ୟ ନେଉଥିଲା ପୁତ୍ରକୁ ଲକ୍ଷ୍ୟ କରି ପୁତ୍ର ନାମ ଥିଲା ନାରାୟଣ ଦଶମ ପୁତ୍ର ତାର ଥିଲା 88 ବର୍ଷ ବୟସରେ ତାର ଦଶମ ପୁତ୍ରର ବୟସ ଥିଲା 5 ବର୍ଷ ପୁଣି ତାର ମୃତ୍ୟୁ ଯେତେବେଳେ ଆସିଗଲା ସେତେବେଳେ ସେ ପୁଣି ନାରାୟଣକୁ ଡାକିଲା ପୁତ୍ରକୁ ଲକ୍ଷ୍ୟ କରି ଡାକିଲା କିନ୍ତୁ ସେ ଉଦ୍ଧାର ପାଇଗଲା ସେ ଜାଣିନଥିଲା ଯେ ମୁଁ ପାପ କାର୍ଯ୍ୟ କରୁଛି ଏବଂ ଭଗବାନଙ୍କ ନାମ ନେଉଛି ନାରାୟଣ ପୁଅକୁ ଡାକିକରି ଭଗବାନଙ୍କ ନାମ ନେଉଛି ତେଣୁ ପାପକର୍ମ ପ୍ରତିକ୍ରିୟା ସବୁ ନଷ୍ଟ ହୋଇଯାଉଛି ସେତେବେଳେ ସେ ଜାଣିନଥିଲା ଯାହା ହଉ ଏଠି ପ୍ରଶ୍ନ ହେଉଛି ଜାଣିକରି ମଧ୍ୟ ମୋତେ କେନ ପ୍ରୟୁକ୍ତ ପାପଙ୍କୁ ଚାଳନ୍ତି ପୁରୁଷ କାହିଁକି ସେମାନେ ପାପ କାର୍ଯ୍ୟ କରୁଛନ୍ତି ଜାଣିକରି ମଧ୍ୟ ଏଇଟା ପାପ କରୁଛନ୍ତି ଜାଣିଛନ୍ତି ସେମାନେ ତାର ପ୍ରତିକ୍ରିୟା କ'ଣ ହେବ ସେମାନେ ଜାଣିଛନ୍ତି ଏବଂ ସେମାନେ ମୋତେ ଚାହୁଁନାହାନ୍ତି ସେଇଟା କରିବା ପାଇଁ ଅନିଚ୍ଛନ୍ନ ବି କାରଣ ସେ ଜାଣିଛନ୍ତି ଏଠି ପାପ କାର୍ଯ୍ୟ କଲେ ଆର ଫଳ ଭୟଙ୍କର ହେବ ବଡ଼ ଅସୁବିଧା ହେବ ଅସୁବିଧା ପରିସ୍ଥିତି ହେବ ସବୁ ନର୍କ ସବୁ ରହିଛି ଏସବୁ କଥା ଜାଣିଛନ୍ତି ସେମାନେ ତେଣୁ ସେମାନେ ଚାହୁଁନାହାନ୍ତି ପାପ କାର୍ଯ୍ୟ କରିବା ପାଇଁ ଅନିଚ୍ଛନ୍ନ ବି ବା ସ୍ନେହ ବଳାଧିକ ନିଯୋଜିତ ତାଙ୍କୁ ଯେମିତି କିଏ ଜବରଦସ୍ତି କିଏ ସେଥିରେ ନିଯୁକ୍ତ କରୁଛି ଆପଣମାନେ ସମସ୍ତଙ୍କର ଅଭିଜ୍ଞତା କାହା କାହା ଥିବ କାହା ନଥିବ ଯେଉଁମାନେ ନିଶାଦ୍ରବ୍ୟ ସେବନ କରୁଛନ୍ତି ନିଶାଦ୍ରବ୍ୟ ସେବନ କରୁଛନ୍ତି ନିଶାଦ୍ରବ୍ୟ ଲେଖା ହେଉଛି ସିଗରେଟ୍ ଲେଖା ହେଉଛି ସିଗରେଟ୍ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର୍ କିନ୍ତୁ ତଥାପି ଏତେ ନିଶାଦ୍ରବ୍ୟ ଆସକ୍ତି ରହିଛି ସେମାନେ ନ ଚାହିଁଲେ ମଧ୍ୟ କିଣିକି ସିଗରେଟ୍ ଟାଣୁଛନ୍ତି ଜାଣୁଛନ୍ତି ଏଇଟା ଅସୁବିଧା ପଇସା ପଇସା ଖର୍ଚ୍ଚ ହେଉଛି ପୁଣି କ୍ୟାନ୍ସର ବି ଆମେ କିଣିକି କିଣୁଛେ କିନ୍ତୁ ସେମାନେ ଛାଡ଼ିପାରୁନାହାନ୍ତି ଆମର ନିଜର ମଧ୍ୟ ଅଭିଜ୍ଞତା ଥିଲା ସେ କଥା ଆମେ ମଧ୍ୟ ବହୁତ ଚେଷ୍ଟା କରୁଥିଲୁ ଆମେ ମଧ୍ୟ ନିଶାଦ୍ରବ୍ୟ ସେବନ କରୁଥିଲୁ ଆମେ ଚେଷ୍ଟା କରୁଥିଲୁ ସେଇଟାକୁ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ କିନ୍ତୁ କରିପାରୁନଥିଲୁ ଏଭଳି ଆମେ ଯେମିତି ଜବରଦସ୍ତି କିଏ ଏଇ ଇନ୍ଦ୍ରିୟ ଏସବୁ ପ୍ରଶ୍ନ କରିଥିଲେ ଭଗବାନ ତାର ଉତ୍ତର ସବୁ ଦେଉଛନ୍ତି ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ ଏଇ 36ରେ ଏ ପ୍ରଶ୍ନଟି ଥିଲା 37ରୁ 43 ଏଇ 7ଟି ଶ୍ଳୋକରେ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି ଆମେ କାଲି ଆଲୋଚନା କରିଥିଲେ ଯେ ଏ ହେଉଛି କାମ ଏବଂ କ୍ରୋଧରୁ ଏଇଟା ରଜଗୁଣରୁ ଜାହାତ ହେଉଛି ଯେଉଁଥିପାଇଁ ସେମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି ତେଣୁ କାହିଁକି ସେମାନେ ଏଭଳି କରୁଛନ୍ତି ନା ସେମାନେ ତାଙ୍କର ଜ୍ଞାନଟା ଆବୃତ ହୋଇକି ରହିଛି ଏ ରଜଗୁଣ ଦ୍ୱାରା ସତ୍ୱଗୁଣ ଏବଂ ତମଗୁଣ ଏ ତିନି ଗୁଣ ଦ୍ୱାରା ସେମାନେ ଖାଲି ରଜଗୁଣ ଦ୍ୱାରା ଆବୃତ ହୋଇଛି ତା ନୁହଁ ସତ୍ୱ ରଜ ତମ ତିନି ଗୁଣରେ ମଧ୍ୟ ସେମାନେ ଆବୃତ ହୋଇକି ରହିଛନ୍ତି ତେଣୁ ଏସବୁ ପାପ କାର୍ଯ୍ୟ ସେମାନେ କରୁଛନ୍ତି ସତ୍ୟଗୁଣରେ ପାପ କାର୍ଯ୍ୟ ନାହିଁ ସତ୍ୟଗୁଣରେ ପୁଣ୍ୟ କାର୍ଯ୍ୟ ହେବ ରଜଗୁଣ ଏବଂ ତମଗୁଣ ଦ୍ୱାରା ପାପ କାର୍ଯ୍ୟ ସେମାନେ କରୁଛନ୍ତି ଭଗବାନ ଯେତେବେଳେ ପ୍ରଶ୍ନର ଉତ୍ତର ଦେଉଛନ୍ତି ପୁରା ଏଲାବୋରେଟରି କହୁଛନ୍ତି ପୂର୍ଣ୍ଣ ଭାବରେ ଆମେ ଜାଣିବା ପୂର୍ଣ୍ଣ ରୋଗର ପୂର୍ଣ୍ଣ ପ୍ରତିକାର ହୋଇଯିବ ପୂର୍ଣ୍ଣ ଭାବରେ ରୋଗଟା ଭଲ ହୋଇଯିବ ଆଉ ରୋଗ ହେବ ନାହିଁ ତେଣୁ ଭଗବାନ ପୂର୍ଣ୍ଣ ଭାବରେ ବୁଝେଇ ଦେଉଛନ୍ତି ଏଲାବୋରେଟରି ବୁଝେଇ ଦେଉଛନ୍ତି ଖାଲି ରଜଗୁଣର ପ୍ରଭାବ ତା ଉପରେ ତା ନୁହଁ ସତ୍ୟଗୁଣର ପ୍ରଭାବ ମଧ୍ୟ ରହିଛି ଯେଉଁମାନେ ଆବୃତ୍ତି ଭନି ଆମେ କାଲି କହୁଥିଲୁ ସେ କଥା ଧୂଆଁ ଯେମିତି ଅଗ୍ନି ଦ୍ୱାରା ଅଗ୍ନିଟା ଧୂଆଁକୁ ଆବୃତ କରେ ଧୂଆଁଟା ଅଗ୍ନିକୁ ଆବୃତ କରି ରଖେ ଏ ସତ୍ୟଗୁଣର ଆବରଣ ମଧ୍ୟ ସତ୍ୟଗୁଣର ଆବରଣ ଜଣେ ପାପ କାର୍ଯ୍ୟ କରିବ ନାହିଁ ପୁଣ୍ୟ କାର୍ଯ୍ୟ କରିବ ପୁଣ୍ୟ କାର୍ଯ୍ୟ କଲେ ମଧ୍ୟ ସେହି ଭୌତିକ ଜଗତ ହିଁ ରହିବ ପୁଣ୍ୟ କାର୍ଯ୍ୟର ଫଳସ୍ୱରୂପ ସେମାନେ ଉନ୍ନତ ଲୋକକୁ ଯିବେ ସବୁ ଇତ୍ୟାଦି ଲୋକକୁ ଯିବେ ପାପକର୍ମର ଫଳସ୍ୱରୂପ ସେମାନେ ନର୍କକୁ ଯିବେ କିନ୍ତୁ ଯାହା ବି ହେଲେ ବି ପୁଣ୍ୟ କର୍ମ ହେଉ ବା ପାପ କର୍ମ ହେଉ ସେମାନେ ଏଇ ଭୌତିକ ଜଗତରେ ହିଁ ଘୁରି ବୁଲିବେ ତୁମ ଗୁଣା ମଧ୍ୟ ସେହି ରଜଗୁଣ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରିବେ ସେମାନେ। ତେଣୁ ପୂର୍ଣ୍ଣ ଭାବରେ ଭଗବାନ ଏଭଳି ଦେଉଛନ୍ତି, ବୁଝାଉଛନ୍ତି ଯେ ଯଦି ବୁଝିଯିବ ଜାଣେ ତାହେଲେ ପାପକର୍ମରୁ ସେ ଆଉ କରିବ ନାହିଁ। ଭଗବାନ ଏଭଳି ବୁଝାଇ ଦେଉଛନ୍ତି, ଭଗବାନ ଚିକିତ୍ସା କରୁଛନ୍ତି। ଯେମିତି ରୋଗୀକୁ ଜଣେ ଡାକ୍ତର ଚିକିତ୍ସା କରେ, ଭଗବାନ ସେଭଳି ଭାବରେ ମାନବ ସମାଜର ଯେଉଁ ରହିଛି ରୋଗ, କାମ କ୍ରୋଧ ଲୋଭ ମୋହ ମଦ ମାସ ଏ ଷଡ଼ ରିପୁ ଏସବୁ ଆମର ଏଇଟାକୁ ଭଗବାନ ଚିକିତ୍ସା କରୁଛନ୍ତି। ଯଦି ଭଗବାନ କଥାକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ମଧ୍ୟ ଏ କାମ କ୍ରୋଧରୁ ମୁକ୍ତ ହୋଇଯିବା। ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଛନ୍ତି, ଏ ପ୍ରଶ୍ନର ଉତ୍ତର ଭଗବାନ ଯେଉଁ ଦେଇଛନ୍ତି, ଏଇଟା ଯଦି ଆମେ ସେଇଭଳି ଭାବରେ କାର୍ଯ୍ୟ କରିବା ତାହେଲେ ଆମେ ମଧ୍ୟ ରୋଗମୁକ୍ତ ହୋଇଯିବା। କାମ କ୍ରୋଧ ଲୋଭ ଯେଉଁ ସବୁ ରହିଛି ଆମର ଏସବୁ ମଧ୍ୟ ଦୂର ହୋଇଯିବ, ଭଗବାନ କହୁଛନ୍ତି। ତେଣୁ ଆମେ ଏଇ କଥାଟି କହିଥିଲେ ଯେ ଆମେ ଏଇଭଳି ଭାବରେ ଆବୃତ ହୋଇକି ରହୁଛେ ଏବଂ ସେ ଯେଉଁ ବିଭିନ୍ନ ଆରମ୍ଭ ହେଉଛି କାମରୁ ବିଭିନ୍ନ ପ୍ରକାର କାମନା ରହିଛି, ଏ କାମନାକୁ ପୂରଣ କଲେ ମଧ୍ୟ ଯଦି ଅର୍ଜୁନ କହିବେ ଯେ ଆମର ତ ବହୁତ ଧନ ଅଛି, ଇନ୍ଦ୍ରପ୍ରସ୍ଥ ରହିଛନ୍ତି ସେ ବହୁତ ଧନ ଇନ୍ଦ୍ର ଭଳି ଐଶ୍ୱର୍ଯ୍ୟ ରହିଛି, ତାହେଲେ କାମନା ପୂରଣ କଲେ କ'ଣ ଅସୁବିଧା ହେବ? ନା ନା, କାମନା ପୂରଣ କଲେ ମଧ୍ୟ ସେ ପୂର୍ଣ୍ଣ ହେବ ନାହିଁ। ଯେତେ ଦୁଷ୍ପରେଣ ଅନେଡ଼ ନଚ, ଆମେ ଗତ କାଲି କହିଥିଲେ ଏଇଟା, ଯେମିତି ଅଗ୍ନିରେ ଘିଅ ଆହୁତି ଦେଲେ ପଛରେ ସବୁ ମଶାମାନେ ରହିଛନ୍ତି, ତଳେ ସବୁ ମଶାମାନେ ତାଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି। ଅଗ୍ନିରେ ଯେମିତି ଘିଅ ଆହୁତି ଦେଲେ ସେଇଟା ଲିଭିବ ନାହିଁ, ବଢ଼ି ବଢ଼ିକା ଯିବ। ତେଣୁ ସେହିଭଳି ଭାବରେ ଆମେ କାମକୁ ଯଦି ପୂରଣ କରି ଚାଲିବା, ମହାସନ ମହାପାପ୍ମା ଏଇଟା କହିଥିଲେ, ଗତକାଲି ଆଲୋଚନା କରିଥିଲେ, ମହାସନ ମହାପାପ୍ମା ପ୍ରଥମେ କହିଥିଲେ ଏଇଟା, ଯେତେ ଆମେ ପୂରଣ କଲେ ମଧ୍ୟ ସେ ପୂର୍ଣ୍ଣ ହେବ, କାମନା ବନ୍ଦ ହୋଇଯିବ ନାହିଁ, ହୋଇଗଲା ବହୁତ ଯଥେଷ୍ଟ ହୋଇଗଲା, କାମନା ପୂରଣ ହୋଇଗଲା ଆଉ ମୋର କାମନା ନାହିଁ। ନା, ଯେତେ କାମନା ପୂରଣ କରି ଚାଲିଲେ ମଧ୍ୟ ସେଇଟା ଆହୁରି ଅଧିକରୁ ଅଧିକ କାମନା ଜଣେ ଚାହିଁବ। ସମଗ୍ର ନବମସ୍କନ୍ଧରେ ଜଗନ୍ନାଥ ମହାରାଜ ମଧ୍ୟ କଥା କହୁଛନ୍ତି, ଯେତେ ପୃଥିବୀର ଯେତେ କ'ଣ ଯେତେ ସବୁ ସୁବର୍ଣ୍ଣ ଅଛି, ଯେତେ ସବୁ ଭୋଗ୍ୟ ପଦାର୍ଥ ଅଛି, ଯେତେ ସବୁଯାକ ଜଣେ ଲୋକକୁ ଦିଆଯିବ ତଥାପି ସେ କହିବନି ନାହିଁ ମୋର ଏଥିରେ ହେଇଗଲା, କାମନା ପୂର୍ଣ୍ଣ ହୋଇଗଲା, ମୋର ଆଗକୁ ଦରକାର ନାହିଁ। ନା, ସେ ଆହୁରି ଚାହିଁବ, ଏ ପୃଥିବୀରେ ଅଛି ତ ଆହୁରି କ'ଣ ରହିଛି, ପୃଥିବୀ ବାହାରେ କ'ଣ ଚନ୍ଦ୍ରଲୋକରେ କ'ଣ ଅଛି ଦେଖିବା, ବୈଜ୍ଞାନିକମାନଙ୍କ ଯେଉଁ ଗବେଷଣା ଚାଲିଛି ଚନ୍ଦ୍ରଲୋକରେ କ'ଣ ଅଛି ସେଠି ଆମେ ଉପଭୋଗ କରିବା, ପୃଥିବୀରେ ଯାହା ତ ରହିଛି ଆମେ ଉପଭୋଗ କରୁଛେ, ପୁଣି ଚନ୍ଦ୍ରଲୋକକୁ ଯାଇ ସେଠି କ'ଣ ସବୁ ଐଶ୍ୱର୍ଯ୍ୟ ଅଛି ସେଠୁ ସବୁ ଉପଭୋଗ କରିବା, ଚନ୍ଦ୍ରଲୋକ ହେଇପାରିଲେ ଆମେ ଫେଲିଅର୍ ହେଇଗଲା, ସେ ମଙ୍ଗଳ ଲୋକକୁ ଯିବା ଦେଖିବା କ'ଣ ଐଶ୍ୱର୍ଯ୍ୟ ରହିଛି, ପୂର୍ଣ୍ଣ ହେବ ନାହିଁ। ଲୋଭୀ ବ୍ୟକ୍ତିର ଯେତେ ତାକୁ ପୂର୍ଣ୍ଣ କାମନା ପୂରଣ କରେଇଲେ ମଧ୍ୟ ଇନ୍ଦ୍ରିୟା କ'ଣ ଦୁଷ୍ପୁରେଣା ଅନିଳନଚ, ପୂର୍ଣ୍ଣ ହେବ ନାହିଁ କାମନା। ଗତକାଲି ଏଇଠି ଥିଲା କଥା, ତେଣୁ ଆମେ 40 ଶ୍ଲୋକରୁ ଆଜି କଥା ଆରମ୍ଭ କରିବା। ତେଣୁ ବର୍ତ୍ତମାନ ଭଗବାନ ପ୍ରଶ୍ନର ଯେଉଁ ଉତ୍ତର ଦେଉଛନ୍ତି, ଏ ଆମର ରୋଗକୁ ପୂର୍ଣ୍ଣ ଭାବରେ ଚିକିତ୍ସା, ଆମେ ମଧ୍ୟ ଆଉ ପାପ କାର୍ଯ୍ୟ କରିବା ନାହିଁ, ଆମେ ମଧ୍ୟ ପାପ କାର୍ଯ୍ୟ କରିବା ନାହିଁ। କାହିଁକି ଲୋକମାନେ କରୁଛନ୍ତି ନା ଏଇ କାରଣରୁ କରୁଛନ୍ତି, ଏଇଟା ଆମେ ଜାଣିଗଲେ ଓ ଏଇଥିପାଇଁ ଆମେ ପାପ କାର୍ଯ୍ୟ କରୁଥିଲେ ତାହେଲେ କରିବା ନାହିଁ, ଆମେ ମଧ୍ୟ ସତର୍କ ହେଇ ଆମେ ମଧ୍ୟ ଆଉ ପାପ କାର୍ଯ୍ୟ କରିବା ନାହିଁ। ତେଣୁ ଏ ଶ୍ଳୋକରେ କହୁଛନ୍ତି, ଇନ୍ଦ୍ରିୟାଣି ଯଦି ପ୍ରଶ୍ନ ଆସିବ ଯେ ଇଦାନିଂ ତସ୍ୟ ଅଧିଷ୍ଠାନ କଥୟନ, ଯଦି ଅର୍ଜୁନ ଚିନ୍ତା କରୁଥିବେ କାମ କ୍ରୋଧ ଏସବୁ ସବୁ କେଉଁଠୁ ରହୁଛନ୍ତି, କାମ କ୍ରୋଧ ସବୁ କେଉଁଠୁ ରହୁଛନ୍ତି ଭାବୁଥିବେ ଅର୍ଜୁନ, ସାଧାରଣ ମନୁଷ୍ୟମାନଙ୍କ ପାଇଁ ସେ ସବୁ ପ୍ରଶ୍ନ ପଚାରୁଛନ୍ତି। ତେଣୁ ପ୍ରଶ୍ନ ନ ପଚାରିଲେ ମଧ୍ୟ ଭଗବାନ ଜାଣିପାରୁଛନ୍ତି ତାଙ୍କ ହୃଦୟର କଥା, ତେଣୁ ସେ କହୁଛନ୍ତି ଯେ ଇଦାନିଂ ତସ୍ୟ ଅଧିଷ୍ଠାନ କଥୟନ ଜୟୋପାୟ ମାହ ଇନ୍ଦ୍ରିୟାଣି ଦ୍ୱାଭ୍ୟାଂ, ଯଦି ଶ୍ଳୋକରେ କହିବେ କେମିତି ଆମେ ଏବଂ ଜୟ କରିବା, ଜୟ କରିବା ଶତ୍ରୁକୁ ଜୟ କରିବାଟା ତ ସହଜ ଜିନିଷ ନୁହଁ, ଶତ୍ରୁକୁ ଜୟ କରିବା ଆଉ ସବୁବେଳେ ଦେଶ ଦେଶ ଭିତରେ ଚାଲିଛି ଲଢ଼େଇ ଚାଲିଛି ଯୁଦ୍ଧ ଚାଲିଛି, ସବୁବେଳେ ସେମାନେ CID ଡିପାର୍ଟମେଣ୍ଟ ରହିଛି, ଗୁଇନ୍ଦା ବିଭାଗ ରହିଛି, କ'ଣ ଶତ୍ରୁର କେଉଁଠି ରହିଛି ୱିକ୍ ପଏଣ୍ଟ କେଉଁଠି ରହିଛି ଦେଖ, ଗୁଇନ୍ଦା ବିଭାଗ ଦେଖିବ କେଉଁଠି ରହିଛି ସେଠି ଯାଇକି ଆଟାକ୍ କରିବେ, ଏଭଳି ଭାବରେ ଚାଲିଛି ସବୁ ରାଜ୍ୟ ରାଜ୍ୟ ବିଷୟ ଚାଲିଛି ଚାଲିଛି, ଗୁଇନ୍ଦା ବିଭାଗ ରହି କେତେ ସବୁ ଖର୍ଚ୍ଚ ହେଉଛି ସରକାରଙ୍କର କେତେ ଖର୍ଚ୍ଚ ହେଉଛି ସବୁ, ଭଗବାନ ସବୁ କହିଦେଉଛନ୍ତି
ସବୁ ସିକ୍ରେଟ୍ କରିଦେଉଛନ୍ତି। ଆମର ଶତ୍ରୁ କେଉଁଠି ରହିଛି ଦେଖ ସବୁ କୁହାହେଉଛି। ଆମେ ଜୟ କରିଯିବା ଶତ୍ରୁକୁ ଯଦି ଏଇଭଳି ଭାବରେ ଆମେ ଗ୍ରହଣ କରିଯିବା ଭଗବାନ କଥାକୁ, ତାହେଲେ ଆମେ ଶତ୍ରୁ ଉପରେ ବିଜୟ ପ୍ରାପ୍ତ ହୋଇଯିବା। ଭଗବାନ ସବୁ କଥା କହିଦେଉଛି କେମିତି ଆମେ ବିଜୟ ପ୍ରାପ୍ତ ହେବା ସେଇଟା ମଧ୍ୟ କହୁଛନ୍ତି। ଅତିବେରେ ଭଗବାନ ସଞ୍ଜୟ ମଧ୍ୟ କହିବେ ଧୃତରାଷ୍ଟ୍ରଙ୍କୁ, ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଧର ତତ୍ର ସେଇ ବିଜୟ ଭୂତି ଧୁବା ନୀତିର୍ମତିର୍ ମମ, ବିଜୟ ସେଠି ମିଳିବ। କାରଣ ସେ ଭଗବାନ ଭକ୍ତ, ଯେଉଁଠି ଭଗବାନ ଭକ୍ତ ଅଛନ୍ତି ଯତ୍ର ପାର୍ଥ ଧନୁର୍ଧର ଫାଷ୍ଟ କ'ଣ ଯତ୍ର ସେ ଯେଉଁଠି ଭଗବାନଙ୍କ ଭକ୍ତ ଅଛନ୍ତି ତାହେଲେ ସେଠି ନିଶ୍ଚିତ ଭାବରେ ବିଜୟ ଲାଭ ହେବ, ସେଥିରେ କୌଣସି ସନ୍ଦେହ ନାହିଁ। ତେଣୁ ସେଇଟା ଭଗବାନ ମଧ୍ୟ ସେଇଭଳି ଭାବରେ ଆମେ କେମିତି ଜୟଲାଭ କରିବା ସେଇଟା ଉପାୟଟା ଦେଇଦେଉଛନ୍ତି ବର୍ତ୍ତମାନ ଦୁଇଟି ଶ୍ଳୋକରେ କହିବେ। ଇଦାନିମ୍ ତସ୍ୟ ଅଧିଷ୍ଠାନ କଥୟନ୍, ଏ ଯେଉଁ କହିଲେ କାମ କ୍ରୋଧ ଇତ୍ୟାଦି ଆମ ଇନ୍ଦ୍ରିୟମାନଙ୍କ ରହୁଛନ୍ତି, ଇନ୍ଦ୍ରିୟ ଆବୃତ ହୋଇକି ରହିଛନ୍ତି, ଏସବୁ ଯେଉଁ କହିଲେ ବର୍ତ୍ତମାନ କହୁଛନ୍ତି କେଉଁଠି ଏମାନେ ସବୁ ଅଛନ୍ତି, ଶତ୍ରୁ କେଉଁଠି ଅଛି, ଶତ୍ରୁର ଦୁର୍ଗ କେଉଁଠି, ଆମେ ଜାଣିଲେ ସେଟାକୁ ଆଟାକ୍ କରିବା ଯାଇକିରି। ଶତ୍ରୁ ଏଇଠି ରହିଛି ତାକୁ ଯାଇକି ଆଟାକ୍ କରିବା। ଆମର ଯେଉଁ କଥା ଅଛି କ'ଣ, ଆମର ଯେଉଁ ଆମେରିକା ସରକାର ଯେଉଁ ଲାଡ଼େନ୍ ଉଡ଼େଇ ଦେଇଥିଲା ଆମେରିକାର ସବୁ ଟ୍ରେଡ୍ ସେଣ୍ଟର WTC ଉଡ଼େଇ ଦେଇଥିଲା। ଆମେରିକା ସରକାର ବହୁତ ଖୋଜୁଥିଲେ କେଉଁଠି ସେ ରହିଛି, କେଉଁଠି ରହିଛି ଖୋଜୁଥିଲେ, ପାଇପାରୁନଥିଲେ, ବହୁତ ଦିନ ଲାଗିଗଲା ତାଙ୍କୁ। ତାପରେ ଯେତେବେଳେ ଜାଣିଲେ ଓ ଏଇଠି ରହିଛି, ଆଟାକ୍ କଲେ ସେଇଠି ଯାଇ ଆଟାକ୍ କଲେ ତା'ର ମୃତ୍ୟୁ ହେଲା। ଅସମ୍ଭବ ହୋଇଯାଇଥିଲା, ଆମେରିକା ପାକିସ୍ତାନର ଯେଉଁ ରହିଛି ଗୁଇନ୍ଦା ବିଭାଗ ମିଲିଟାରୀ ରହିଛନ୍ତି ସେଇ ଭିତରେ ସେ ରହିଥିଲା, ଆଉ କେହି ଜାଣିପାରିବେ ନାହିଁ, ଆମେରିକା ସରକାର ଜାଣିପାରିବେ ନାହିଁ। ଏଭଳି ଭାବରେ ଆମେରିକାର ଗୁଇନ୍ଦା ବିଭାଗ ଥିଲା, ଜାଣିକି ଟାର୍ଗେଟ୍ ପାଇଗଲା, ଆଟାକ୍ କରିଦେଲା, ତାଙ୍କ ସୈନ୍ୟ ସାମାନ ଭିତରେ ପଶି ଆଟାକ୍ କରି ପଳାଇ ଆସିଲା, ତାକୁ ହତ୍ୟା କରାଗଲା। ଏଇଟା ଠିକ୍ ନା ଭୁଲ, ଭୁଲ କହୁଛି ନା ଠିକ୍ କହୁଛି? ଆମେ ଯେହେତୁ ନ୍ୟୁଜ୍ ପେପର୍ ପଢ଼ୁନୁ, ବହୁତ କଥା ଅଛି ଆମେ କେତେବେଳେ ଟିକେ ଶୁଣିକିରି ଏମିତି କହୁଛୁ। ତେଣୁ ଏଇ ଯେଉଁ ଏଇଟା ପାଇବାଟା ଜାଣିବାଟା ଏଇଠି ଶତ୍ରୁ ରହିଛି, ଆମେ ଆଟାକ୍ କରିବା ଯେ ଏତିକି ଜାଣିପାରିବା ନାହିଁ, ଏଭଳି ସବୁ ସିକ୍ରେଟ୍ରେ ସବୁ କାରବାର ଚାଲିଛି, ଶତ୍ରୁ ଏଭଳି ଭାବରେ କହିବ, ଗୋପନୀୟ ରହିବ, ଆତ୍ମଗୋପନ ରହିବ, ଯେଉଁ ଉଡ଼ାଜାହାଜ ସବୁ ଯାଉଛି ଇଏକୁ ତାଙ୍କ ରାଡ଼ାରରେ ପୁଣି ଦେଖାନାହିଁ, ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ଶତ୍ରୁ ଜାଣିପାରିବ ନାହିଁ ଯେ ମୋର ଶତ୍ରୁ ଏଇଠି ଅଛି, ସେ ତାକୁ ଆଟାକ୍ ଏଇଭଳି ଭାବରେ କରିବ, ଏସବୁ ରହିଛି, ଏସବୁ ଶତ୍ରୁ ଉପରେ ବିଜୟ ଲାଭ କରିବା ପାଇଁ ସବୁ ବ୍ୟବସ୍ଥା ସବୁ ରହିଛି। ତେଣୁ ଭଗବାନ ମଧ୍ୟ ଆମର ଶତ୍ରୁ, ଭଗବାନ ଆମର ସବୁ ମିତ୍ର। ତେଣୁ ଭଗବାନ କହୁଛନ୍ତି କେମିତି ଆମର ମଙ୍ଗଳ ହେବ, କେମିତି ଆମେ ଜୀବନରେ ବିଜୟ ଲାଭ କରିବା, ମନୁଷ୍ୟ ସମାଜର ମନୁଷ୍ୟ ଜୀବନର ଯେଉଁ ରହିଛି ଲକ୍ଷ୍ୟ କେମିତି ଆମେ ହାସଲ କରିପାରିବା। ତେଣୁ ଭଗବାନ ଆମର ବହୁତ ସୁହୃଦ ବନ୍ଧୁ, ତେଣୁ ଆମର ଉପକାର ପାଇଁ କଥା କହୁଛନ୍ତି ସବୁ। ତେଣୁ ଏ ଜିନିଷଟା ଲୋକମାନେ ଜାଣନ୍ତି ନାହିଁ, ଲୋକମାନେ ଲୋକ ସେ ଜାଣନ୍ତୁ, ଲୋକମାନେ ଜାଣନ୍ତି ନାହିଁ ଏସବୁ ଜିନିଷ ଏଭଳି ହୋଇଛି ବୋଲି, ଏଭଳି ଘଟଣା ହେଉଛି ବୋଲି। ତେଣୁ ଭଗବାନ କହୁଛନ୍ତି ଦୁଇଟି ଶ୍ଳୋକରେ ଯେ ଦେଖ ଅର୍ଜୁନ, ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ଉଚ୍ୟତେ, ଏ ଶତ୍ରୁ କେଉଁଠି ଅଛନ୍ତି, ଏ ଶତ୍ରୁ ତୁମ ଭିତରେ ଅଛନ୍ତି, ତୁମର ଇନ୍ଦ୍ରିୟମାନ ଭିତରେ ରହିଛନ୍ତି। ଆମର 10 ଇନ୍ଦ୍ରିୟ ରହିଛି, 5 କର୍ମେନ୍ଦ୍ରିୟ, 5 ଜ୍ଞାନେନ୍ଦ୍ରିୟ, ଯେମିତି ହାତ ପାଦ ଇତ୍ୟାଦି ଚର୍ମ ଇତ୍ୟାଦି, ଏଇଟା ହେଉଛି କର୍ମେନ୍ଦ୍ରିୟ ଯାହାଦ୍ୱାରା ଆମେ କର୍ମ କରୁଛେ, ଚକ୍ଷୁ ନାସିକା କର୍ଣ୍ଣ ଇତ୍ୟାଦି ଜିହ୍ୱା ଇତ୍ୟାଦି, ଜ୍ଞାନେନ୍ଦ୍ରିୟ ଯାହାଦ୍ୱାରା ଆମେ ଜ୍ଞାନ ପ୍ରାପ୍ତ ହେଉଛେ। ଏଭଳି ଭାବରେ 10 ଇନ୍ଦ୍ରିୟ ଆମର ରହିଛନ୍ତି, ଏଇଠି ରହିଛି ଶତ୍ରୁ, ଆର ଭିତରେ ରହିଛି ଇନ୍ଦ୍ରିୟାଣି ମନ, ମନରେ ରହିଛି ଶତ୍ରୁ ରହିଛି, ଏବଂ ବୁଦ୍ଧିରେ ରହିଛି ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ଉଚ୍ଚତି, ଏଇଠି ସେମାନେ ରହିଛନ୍ତି ସବୁ ଲୁଚିକି ରହିଛନ୍ତି, ଆତ୍ମଗୋପନ କରିଛନ୍ତି। ଆମେ ସବୁ ପଢ଼ୁଛୁ ପିଲାଦିନେ, ପିଲା ଆପଣଙ୍କ ମନେ ଅଛି ଆମର ଇଏ କହୁଥିଲେ, ପଚାରିଥିଲି ଆମର ମୋହନ ପ୍ରଭୁଙ୍କ ଆମର ପଚାରୁଛି ବୋଲି କ'ଣ ପିଲାଦିନେ ପଢ଼ୁଥିଲି ମନେ ଅଛି ଯେଉଁ ନିଧି ବୁଢ଼ା ବାଡ଼ି କରୁଛି ବାଡ଼ି ବିଚାରନ୍ତୁ ମଶା ମାଛି ମୂଷା ଯାକ ବସି ବିଚାର କରୁଛନ୍ତି ନିଧି ବୁଢ଼ାର ପ୍ରାଣ ନେଇଯା ବୋଲି ଗଭର୍ଣ୍ଣମେଣ୍ଟକୁ ପଚାରି ତାଙ୍କ ମନେ ଥିଲା ସେ କହିଦେଇଥିଲେ ଆପଣ ପଢ଼ିଥିଲେ ନା ନାହିଁ କ'ଣ ଝିଅ ତୁ ପଢ଼ିଛୁ ନା ନାହିଁ ଆକ୍ଚୁଆଲି କ'ଣ ସେତେ ପଚାରୁଛୁ ବା କ'ଣ ପଢ଼ା ହେଇଛି ନା ନାହିଁ ତୋର ପଢ଼ୁଛୁ କ'ଣ କହିଲି ସେଇଟା ସେମାନେ କହୁଛନ୍ତି ନିଧି ଗୁଡ଼ାକ ଏଇଭଳିଆ ମାରିଦେବା ମଶା ମାଛି ମୂଷା ସବୁ ବସିକିରି ଇଏ କରୁଛନ୍ତି ସେଇଟା ଖବର ପାଇଗଲା ସିଏ ଆରେ ମୋତେ ଏମିତି ମାରିବା ପାଇଁ ବସିଛି ମାନେ ସବୁ କ'ଣ କଲା କ'ଣ କଲା ନା ତା ପରଦିନ ସବୁ ଯାଇକିରି ତା ଯେଉଁ ବଗିଚା ସବୁ ଥିଲା ସବୁ ଅପରିଷ୍କାର ରହିଥିଲା ସବୁ ସଫା କରିଦେଲା ସଫା କରିଦେଲା ଆମ ପ୍ରସନ୍ନ ସବୁ ସଫା କରୁଛନ୍ତି ଭଗବାନଙ୍କର ବଗିଚାକୁ ସଫା କରୁଛନ୍ତି ସଫା କରିଦେଲା ତାପରେ ଯେଉଁଠି ସବୁ ରହିଥିଲା ପାଣି ସବୁ ଜମିକି ରହିଥିଲା ସେଗୁଡ଼ା ସବୁ କାଢ଼ିଦେଲା ପାଣି ରହିଲା ନାହିଁ କେଉଁଠି ଜମିକି ରହିଲା ନାହିଁ ରାତିରେ ଶୋଇଲା ବେଳେ ମଶାରୀ ଟାଣିକି ଶୋଇଲା ସେ ଖବର ପାଇଗଲା ମଶା ମାଛି ମୂଷା ସବୁ ବସୁଛନ୍ତି ମୋତେ ମାରିବା ପାଇଁ ଆରେ ମୋତେ ମାରିଦେଇଥାନ୍ତେ ଖବର ପାଇ ସବୁ ବ୍ୟବସ୍ଥା କରିଦେଲା ତେଣୁ ସେ ଆରାମରେ ରହିଲା ଆଉ ପିଲାଦିନେ ପଢ଼ୁଥିଲେ କିନ୍ତୁ ଭଗବାନ ବର୍ତ୍ତମାନ କହୁଛନ୍ତି ଏମାନେ ସବୁ ରହିଛନ୍ତି ଆମକୁ ମାନେ ଆମକୁ କ'ଣ ଭଗବାନଙ୍କଠାରୁ ଦୂରେଇ ନେବା ପାଇଁ ମାୟାର ଏଇସବୁ ରହିଛି ମାୟାର କାର୍ଯ୍ୟ ସବୁ ଚାଲିଛି ଭଗବାନଙ୍କଠାରୁ ଦୂରେଇ ନେବ ଆମକୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରେଇବ ଏସବୁ ଜିନିଷ ରହିଛି ତେଣୁ ଭଗବାନ କହୁଛନ୍ତି ଦେଖ ଅର୍ଜୁନ ଏଇ ତୁମର ଇନ୍ଦ୍ରିୟମାନଙ୍କ ପାଖରେ ଇନ୍ଦ୍ରିୟାଣି ତୁମର ମନରେ ତୁମର ବୁଦ୍ଧିରେ ଅଶା ଅଧିଷ୍ଠାନ ଉଚ୍ଚତେ ଏ ଯେଉଁ କାମ କ୍ରୋଧ ଇତ୍ୟାଦି ସବୁ ରହିଛି ଆରି ଭିତରେ ରହିଛନ୍ତି ସେମାନେ କାମ କ୍ରୋଧ ଇତ୍ୟାଦି ରହିଛନ୍ତି ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ଏତେ ବିମୋହୟ ତେଷ ଏଇଟାକୁ ମୋହ କରିକିରି ବିଶେଷ ଭାବରେ ମୋହ କରି ତୁମର ଜ୍ଞାନକୁ ଆବୃତ କରିଦେଉଛନ୍ତି ଜ୍ଞାନ ମହାବୃତ ତେଇଶ ନା ଏତେ ବିମୋହ ତେଷ ଜ୍ଞାନ ମହାବୃତ ଦେହୀନ ମନୁଷ୍ୟମାନଙ୍କର ଖାଲି ମନୁଷ୍ୟ ନୁହଁ ପଶୁ ପକ୍ଷୀ କୀଟପତଙ୍ଗ ଯେତେ ଜୀବ ଅଛନ୍ତି ସମସ୍ତଙ୍କର ଯେଉଁମାନେ ଦେହ ଧାରଣ କରୁଛନ୍ତି ସେମାନେ ଦେହି ତେଣୁ ଏଇଭଳି ଭାବରେ ଏତେ ବିଶେଷ ଭାବରେ ମୋହ କରି ରଖିଛନ୍ତି ତାଙ୍କୁ ସେମାନେ ଜାଣୁନାହାନ୍ତି ଯେ ଆମେ ପ୍ରକୃତରେ ଆମର ଶତ୍ରୁ ପାଇଁ କାର୍ଯ୍ୟ କରୁଛେ ସେମାନେ ଭାବୁଛନ୍ତି ଆମର ଏଇଟା ବହୁତ ଆନନ୍ଦଦାୟକ ଆମର ଇନ୍ଦ୍ରିୟମାନଙ୍କୁ ତୃପ୍ତି କରୁଛେ ଆମେ ଆନନ୍ଦରେ ରହିବା ଏଇଭଳି ଭାବରେ ଭାବୁଛନ୍ତି ସେମାନେ ଜାଣୁନାହାନ୍ତି ଯେ ଇଏ ଆମର ଶତ୍ରୁ ଇଏ ଆମକୁ କ'ଣ ଆମକୁ ହତ୍ୟା କରି ଛାଡ଼ିବ ବା ଆମର ବିନାଶ କରିକି ଛାଡ଼ିବ ସିଏ ଏଇଟା ବୁଝୁନାହାନ୍ତି ସେମାନେ ଭାବୁଛନ୍ତି ଆମେ ଆନନ୍ଦରେ ରହିବା ଉପଭୋଗ କରିବା ଏଇଭଳି ଭାବରେ ଇନ୍ଦ୍ରିୟମାନଙ୍କ ଇଚ୍ଛା ଯେଉଁ ରହିଛି ମନର ଯାହା ଇଚ୍ଛା ରହିଛି ସେଇଭଳି ଭାବରେ କାର୍ଯ୍ୟ କରି ଆମେ ଆନନ୍ଦିତ ହେବା ଆମେ ଭୋଗ କରିବା ଏଇଭଳି ଭାବରେ ସେମାନେ ଚିନ୍ତା କରନ୍ତି କିନ୍ତୁ ଜାଣନ୍ତି ନାହିଁ ଯେ ସେମାନେ ବିନାଶ ପୃଥିବୀ ଯାଉ ନର୍କକୁ ଯାଉଛନ୍ତି ସେମାନେ ଜାଣନ୍ତି ନାହିଁ ତେଣୁ ଭଗବାନ କହୁଛନ୍ତି ଇନ୍ଦ୍ରିୟାଣି ମନ ବୁଦ୍ଧି ଅଶା ଅଧିଷ୍ଠାନ ଉଚ୍ଚତେ ଏତେ ବିମୁହତ୍ୟେଷ ଜ୍ଞାନ ମା ବୃତ ଦେହୀନ ଆମର ଜ୍ଞାନକୁ ଆବୃତ କରି ରଖୁଛନ୍ତି ଆମେ କହିଲେ ନା ତା ପୂର୍ବରୁ ମଧୁମେନା ବେଦେବନି ଯଥା ଯିଏ ରହିବ ସେ ଶେଷରେ ପ୍ରସାଦ ଦିଆଯିବ ମଜୁରୀ ଗଲେ ପ୍ରସାଦ ଦିଆଯିବ ନା ତେଣୁ ଇଏ ଯେଉଁ ରହିଛି ଇଏ ଯେଉଁ ରହିଛି ଇଏ ସବୁ ଆମକୁ ଆବୃତ ଧୂମେନା ଆବୃତ୍ତି ବହ୍ନି ବହ୍ନି ବା ଅଗ୍ନିକୁ ଯେମିତି ଧୂଆଁ ଆବୃତ୍ତି କରି ରଖିଥାଏ ଧୂମେନା ଆବୃତ୍ତି ବହ୍ନି ଯଥା ଦର୍ଶନ ଆମେ ଗତକାଲି କହିଥିଲେ ଆଇନାକୁ ଯେମିତି ମଇଳା ପଡ଼ିଗଲେ ସେଇଟା ଆବୃତ ହୋଇଯାଏ ଏବଂ ଗର୍ଭରେ ସନ୍ତାନ ଥିଲେ ଯେମିତି ଆବୃତ ହୋଇକି ରହିଥାଏ ସେଭଳି ଭାବରେ ଆବୃତ ହୋଇକି ରହିଛେ ତିନି ପ୍ରକାର ଆବୃତ୍ତି ରହିଛି ସତ୍ଵ ରଜ ତମ ତିନି ପ୍ରକାର ଆବୃତ ହୋଇକି ରହିଛେ ଆମେ ତିନି ଗୁଣରେ ଆମେ ବନ୍ଧା ହୋଇକି ରହିଛେ ଏତେ ନୁହତ୍ୟେ ସେ ଜ୍ଞାନ ମହାବୃତ ଦେଇନ ଆମର ସମସ୍ତ ଜୀବମାନଙ୍କର ଜ୍ଞାନକୁ ଏଇଭଳି ଭାବରେ ଆବୃତ ହୋଇକି ରହିଛି ଜ୍ଞାନ ମହାବୃତ ଦେଇନ ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଚାଳିଶ ଶ୍ଳୋକରେ ଯେ ବଦ୍ଧ ଜୀବର ଶରୀରରେ ଶତ୍ରୁ ବିଭିନ୍ନ ଘାଟି ସ୍ଥାନମାନ ଅଧିକାର କରିନେଇଛି ଏବଂ ସେଇଥିପାଇଁ ଭଗବାନ ଶ୍ରୀକୃଷ୍ଣ ସେହି ସ୍ଥାନମାନଙ୍କୁ ସୂଚନା ଦେଉଛନ୍ତି ଆମେ ଏଇଠିକୁ ଯାଇକରି ଆଟାକ୍ କରିବା ଶତ୍ରୁମାନଙ୍କୁ ଆଟାକ୍ କଲେ ଆମେ ଯାଇକରି ଶତ୍ରୁକୁ ଜିତିପାରିବା ଆମେ ତ ଜାଣିନେ ନା, ଆମେ ଭାବୁଛେ ଏମାନେ ଆମର ଆମେ ଯାହା ଚାହୁଁଛେ ସେଇଟାକୁ ପୂରଣ କରିଦେଲେ ଆମେ ଆନନ୍ଦିତ ହେବା, ଆମେ ଜୀବ ଖୁସିରେ ରହିବା, ସୁଖରେ ରହିବା, ଏଇଭଳିଆ ଚିନ୍ତା କରୁଛେ। କିନ୍ତୁ ଆମେ ଜାଣିନେ ଏମାନେ ଆମ ଶତ୍ରୁ, ଏମାନଙ୍କୁ ବିନାଶ କରିବା ପାଇଁ ଏସବୁ କାର୍ଯ୍ୟ କରୁଛନ୍ତି। ତେଣୁ ଆମେ ଶତ୍ରୁକୁ କେମିତି ଜୟଲାଭ କରିବା ସେଇଟା ଚେଷ୍ଟା କରିବା। ଏ ଜ୍ଞାନଟା ପ୍ରାପ୍ତ ହେଲା ପରେ ଆମେ ସେଇଟା ଚେଷ୍ଟା କରିବା। ଭଗବାନ ସେ ଜ୍ଞାନ ଆମକୁ ଦେଉଛନ୍ତି। ଭଗବାନ ଯଦି ଏଇଟା ଜ୍ଞାନ ନ ଦେଇଥାନ୍ତେ ତାହେଲେ ଲୋକମାନେ ଯେଉଁଭଳି ଭାବରେ ବିଭିନ୍ନ ପ୍ରକାର ରହିଛନ୍ତି, ବହୁତ ଦାର୍ଶନିକ ରହିଛନ୍ତି, ବହୁତ ପ୍ରକାର ବୁଦ୍ଧିମାନ ଜୀବ ରହି ବହୁତ ପ୍ରକାର ଶାସ୍ତ୍ର ରଚନା ଲେଖା ଲେଖୁଛନ୍ତି, କିନ୍ତୁ ଏ କଥାକୁ କେହି ଜାଣନ୍ତି ନାହିଁ। ଆମେ ବନ୍ଧି ହେଇକିରି ଅଛୁ ବୋଲି ସେମାନେ ଜାଣନ୍ତି ନାହିଁ। ବିଭିନ୍ନ ପ୍ରକାର ଜ୍ଞାନ ଆମ ଭକ୍ତିମନ ଠାକୁର ଥିଲେ, ଜଣେ ଅଛନ୍ତି ଜଣେ ଷଡ଼ ସପ୍ତମ ଗୋସ୍ୱାମୀ ବୋଲି କୁହାଯାଏ, ସେ ଲେଖିଛନ୍ତି ଯେ ଜଳ ବିଦ୍ୟାଗତ ମାୟାର ବୈଭବ ତୁମାର ଭଜନ ବାଧା, ଯେଉଁ ମୋହ ଉପଜିଆ ଅନିତ୍ୟ ଜଗତେ ଜୀବକୁ କରାଏ ଗାଧା। ଏ ମାୟା ଜଡ଼ ବିଦ୍ୟା, ବହୁତ ପ୍ରକାର ବିଦ୍ୟା ରହିଛି ଆମର ବୁର୍ଲା ସହରରେ, କେତେ ପ୍ରକାର ସାର୍ ଅଛନ୍ତି ଆମର ଗୋଟିଏ ରହୁଛନ୍ତି କଲେଜରେ, କେତେ ପ୍ରକାର ଶିକ୍ଷା ଦିଆଯାଉଛି, କେତେ ପ୍ରକାର ଶିକ୍ଷା ରହିଛି, ଅନେକ ପ୍ରକାର ଶିକ୍ଷା ବୁର୍ଲାରେ ଯେଉଁଟା ନାହିଁ ଆଉ କେଉଁଠି କେଉଁଠି ଅଛି, ଫରେନ୍ କଣ୍ଟ୍ରିରେ ଆହୁରି ଅଧିକ ଅଧିକ ଶିକ୍ଷା ସବୁ ରହିଛି, ବହୁତ ପ୍ରକାର ଶିକ୍ଷା ରହିଛି ମାୟାରେ। ଏଇସବୁ ଜଡ଼ ବିଦ୍ୟା ଯତ କିଏ ଇଞ୍ଜିନିୟରିଂ ପଢ଼ିଲେଣି, କିଏ ମେଡ଼ିକାଲ ପଢ଼ିଲେଣି, କିଏ କେତେ ପ୍ରକାର ପଢ଼ିକିରି ଭାବୁଛନ୍ତି ଆମେ ବହୁତ ବଡ଼ ଜ୍ଞାନୀ ବ୍ୟକ୍ତି ହୋଇଗଲେ ଏଭଳି ଭାବରେ ତାଙ୍କର, କିନ୍ତୁ ଜାଣୁନାହାନ୍ତି ଇଏ ହେଉଛି ଅବିଦ୍ୟା। ଏ ବିଦ୍ୟାଟା ପ୍ରକୃତ ବିଦ୍ୟା ନୁହେଁ, ଏଇଠି ଅବିଦ୍ୟା। ଭକ୍ତିମନ ଠାକୁର ସେ କଥା କହିଲେ ଜଡ଼ ବିଦ୍ୟା ଯତ, ଏସବୁ ଜଡ଼ ବିଦ୍ୟା, ଅବିଦ୍ୟା ଏଇଟା ଜଡ଼ ବିଦ୍ୟା, କିନ୍ତୁ ଏଇଟା ହେଉଛି କ'ଣ ମାୟାର ବହିବ। ଏଇ ଯେଉଁ ମାୟା ଯିଏକି ଆମେ ମାୟା ଦ୍ୱାରା ଗସ୍ତ ହେଇକି ରହିଛେ, ମାୟାର ଦ୍ୱାରା ଆବୃତ ହେଇକି ରହିଛେ, ତିନି ଦ୍ୱାରା ତିନି ପ୍ରକାର ଆବୃତ ହେଇକି ରହିଛେ, ଏଇ ମାୟାର ସବୁ ବୈଭବ ଜଡ଼ ବିଦ୍ୟା ଯତ ମାୟାର ବୈଭବ। ସେ କ'ଣ କରୁଛି ଅସୁବିଧା ନା ମାୟାର ବୈଭବ, ତୁମାର ଭଜନ ବାଧା, ଭଗବାନର ଭଜନ କରେଇ ଦେଉନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଆମେ କହିବା ଏତେ ବିଦ୍ୟା ପଢ଼ିଲେ ଏତେ ହେଲା ସବୁ ହେଲା, କିନ୍ତୁ ଭଗବାନଙ୍କର ଭଜନ କଲେ ନାହିଁ, ତାହେଲେ ସେ କି ବିଦ୍ୟା? ଏ ମାୟାର ବହିବ। ମାୟା କହିଲେ ଭଗବାନଙ୍କଠାରୁ ଆମେ ଦୂରେଇ ନେଉଛୁ, ଭଗବାନଙ୍କଠାରୁ ଦୂରେଇ ନେବ, ମାୟାର କାର୍ଯ୍ୟ ହେଉଛି ସେଇଟା, ଭଗବାନଙ୍କଠାରୁ ଦୂରେଇ ନେବ। ତେଣୁ ଏଇ ବହୁତ ପ୍ରକାର ଜ୍ଞାନ ରହିଛି, ବହୁତ ପ୍ରକାର ଜ୍ଞାନ ରହିଛି ଭୌତିକ ଜଗତରେ, ଅନେକ ପ୍ରକାର ବିଦ୍ୟା ରହିଛି, ଅନେକ ପ୍ରକାର ଜ୍ଞାନ ରହିଛି, କିନ୍ତୁ ସେ ବିଦ୍ୟା ସବୁ ଅପୂର୍ଣ୍ଣ ହୋଇଯିବ। ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ଯେତେ ବିଦ୍ୟା ଅଛି ଅଧ୍ୟାତ୍ମ ବିଦ୍ୟା ଯଦି ନାହିଁ ମାନେ ସେ ବିଦ୍ୟାର କିଛି ମୂଲ୍ୟ ନାହିଁ। ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନା, ତେଣୁ ଏଇ ଯେଉଁ ଜଡ଼ ବିଦ୍ୟା ସବୁ ରହିଛି ମାୟାର ବହିବ। ଏ ମାୟାର ଭଗବାନଙ୍କର ଯେଉଁ ରହିଛି ମାୟାଶକ୍ତି, ଏଇ ତିନି ଗୁଣ ଯେଉଁ କୁହାଗଲା ଧୂମନା ବ୍ରତି ବନି ସପ୍ତରଜ ତମ, ଏଇ ତିନି ଗୁଣର ବିଭିନ୍ନ ପ୍ରକାର ପାରାପର୍ଣ୍ଣିଳା ରହିଛି, ବହୁତ ପ୍ରକାର ବିସ୍ତାର ରହିଛି। ଯେତେ ଆମେ ଦିନ ବଢ଼ିଯିବ କଳିଯୁଗରେ ଯେତେ ବଢ଼ି ବଢ଼ିକା ଯାଉଥିବ ମାୟାର ବିଭବ ଆହୁରି ବଢ଼ି ବଢ଼ିକା, ନୂଆ ନୂଆ ଉଦ୍ଭାବନ, ନୂଆ ନୂଆ ପ୍ରତିଦିନ ପ୍ରତିବର୍ଷ ନୋବେଲ ପ୍ରାଇଜ୍ ପାଉଛନ୍ତି ବୈଜ୍ଞାନିକମାନେ, ମାୟାର ବହିବ ବଢ଼ି ବଢ଼ିକା ଯାଉଛି। ଏ ବର୍ଷ ଆହୁରି ଗୋଟେ ନୂଆ ଆବିଷ୍କାର ହେଲା, ନୂଆ ଉଦ୍ଭାବନ ହେଲା, ଆର ବର୍ଷ ଆଉ ଗୋଟେ ହେବ, ତା'ପରେ ବର୍ଷ ଆଉ ଗୋଟେ ହେବ, ଏଇଭଳିଆ କେତେ ଉଦ୍ଭାବନ ହେଉଛି, କେତେ ବିଦ୍ୟା ହେଉଛି, କେତେ ଜ୍ଞାନ ଆସୁଛି, କିନ୍ତୁ ଏ ଦ୍ୱାରା ଗୋଟିଏ ବି ଜ୍ଞାନ ଆସୁନି ଯାହାକୁ ଆମେ ଜାଣିପାରିବା ଭଗବାନଙ୍କ ବିଷୟରେ। ଆମେ ନିଜେ ବିଷୟରେ ଜାଣିବା ଆମେ ଜାଣିପାରିବା ନାହିଁ, କେମିତି ଆମେ ନିଜକୁ ଭୁଲିଯିବା, ସେହିସବୁ ଜ୍ଞାନ ବଢ଼ି ବଢ଼ିକା ଯାଉଛି, କଳିର ଯେତେ ପ୍ରଭାବ ବଢ଼ି ବଢ଼ିକା ଯାଉଥିବ, ଅନୁଦିନ ପ୍ରତିଦିନ ମାୟାର ବହିବ ବଢ଼ି ବଢ଼ିକା ଯାଉଥିବ। ଅନଲିମିଟେଡ୍ ଭଗବାନ ହେଉଛନ୍ତି, ଅନଲିମିଟେଡ୍ ବିଭୁ ବସ୍ତୁ ସିଏ, ତାଙ୍କର ମାୟା ମଧ୍ୟ ସେଇଭଳି ଭାବରେ ମମ ମାୟା ଦୂରତୟା, ଭଗବାନଙ୍କର ମାୟା ଯେଉଁ ଦୈବୀ ହେସା ଗୁଣମୟୀ ସପ୍ତମ ଅଧ୍ୟାୟ ଭଗବାନ କହିବେ, ଏ ଯେଉଁ ରହିଛି ସତ୍ୱରଜ ତମ ତିନି ଗୁଣର ମାୟା ରହିଛି ଭଗବାନଙ୍କର, ଇଏ ଏଭଳି ଆମେ ଯେତେ ଚେଷ୍ଟା କଲେ ମଧ୍ୟ ସିଏ ଆହୁରି ବଢ଼ି ବଢ଼ିକା ଯାଉଥିବ, ତାର ଶକ୍ତି ବଢ଼ି ବଢ଼ିକା ଯାଉଥିବ, ଆମେ ପାର ହୋଇପାରିବା ନାହିଁ। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ମାମେ ବୋଲି ପ୍ରବଧ୍ୟନ୍ତେ ମାୟା ମେହିତାଙ୍କ କରନ୍ତି, ମାୟା ବିଷୟ ତରିଯିବ, ନହେଲେ ମାୟାକୁ ତରିପାରିବ ନାହିଁ। ଜଡ଼ ଭିତରେ ତ ବଢ଼ି ବଢ଼ିକା ଯାଉଥିବ ଆଉ ଆମର ପ୍ରଭୁପାଦ ମହାରାଜ କହନ୍ତି ଏ କଥା, ଆପଣମାନେ ସବୁ ଜାଣିଥିବେ କି ନାହିଁ, ଆମକୁ କହିଦେବା ଏ ପ୍ରସଙ୍ଗ ପରିକ୍ରମେ। ଜଣେ ଥିଲେ ବହୁତ ଫରେନ୍ରେ ଯାଇକରି ପାଠ ପଢ଼ିକରି ବହୁତ ବଡ଼ ପଣ୍ଡିତ ଜଣେ ଥିଲେ, ବିଦେଶ ଶିକ୍ଷା କରିକି ଆସିଛନ୍ତି। ତାଙ୍କର ବହୁତ ଗର୍ବ ହେଇଛି, ଆମେ ପଢ଼ିଛୁ, ଇଂଲଣ୍ଡରେ ପଢ଼ିଛୁ, ଲଣ୍ଡନରେ ପଢ଼ିଛୁ, ଆମେରିକାରେ ପଢ଼ିଛୁ। ତେଣୁ ସେ ସବୁ ଦେଶକୁ ଆସିଲେ, ଦେଶକୁ ଆସିଲେ ଦେଖିଲେ ଦେଶରେ ସେ ଯେଉଁ ଗୋଟେ କେଉଁଠି କାମ ଥିଲା, ଗୋଟେ ଯାଉଥିଲେ ନଦୀ ପାର ହେବା ପାଇଁ, ନଦୀ ପାର ହେଇକି ଯାଉଥିଲେ, ନୌକା ନାବିକ ନଦୀ ପାର କରୁଛି, ମହାନଦୀରେ ବ୍ରିଜ୍ ହେଇଯାଇଛି, ଯଦି ବ୍ରିଜ୍ ନଥାନ୍ତା ଆମେ ନଦୀ ପାର ହେଉଥାନ୍ତେ ଡଙ୍ଗାରେ। ତେଣୁ ପାର ହେଉଛନ୍ତି, ତାଙ୍କର ବହୁତ ଜ୍ଞାନ ରହିଛି। ସେ ନାବିକଟାକୁ ଦେଖି ବହୁତ ଘୃଣା କରୁଛନ୍ତି, ଏଇଟା ମୂର୍ଖଟା, ଏଇଟା ଆରେ ବାପା କ'ଣ ତୁ ପାଠ ପଢ଼ିଛୁ, କିଛି ପଢ଼ିଛୁ ନା, ତୁ ଫିଜିକ୍ସ ଫିଜିକ୍ସ ପଢ଼ିଛୁ କିଛି, ନା ଆମେ ତ କିଛି ପଢ଼ିନି, ନା ତୋ ଜୀବନ ବେକାର ହୋଇଗଲା, ମନୁଷ୍ୟ ଜନ୍ମ ପାଇଲେ ତୁ ଫିଜିକ୍ସ ଜାଣିଲୁ ନାହିଁ, ତୋର 25% ଜୀବନ ନଷ୍ଟ ହୋଇଗଲା। ତାପରେ କିଛି ବାଟ ଗଲାପରେ ନଦୀରେ ଗଲାପରେ ଆରେ ତୁ କେମିଷ୍ଟ୍ରି ଜାଣିଛୁ, ନା ନା କେମିଷ୍ଟ୍ରି ବି ଜାଣିନି, ନା ତୋର ଆହୁରି 25% ଜୀବନ ନଷ୍ଟ ହୋଇଗଲା, 50% ଅଧା ଜୀବନ ତ ନଷ୍ଟ ହୋଇଗଲା, ମନୁଷ୍ୟ ଜନ୍ମ ପାଇ କିଛି ପାଠ ପଢ଼ିଲୁ ନାହିଁ। ପୁଣି କିଛି ବାଟ ଗଲା ପରେ ପଚାରିଲେ ଆଚ୍ଛା ମ୍ୟାଥମେଟିକ୍ସ ଜାଣିଛୁ, ମ୍ୟାଥମେଟିକ୍ସ ଜାଣିନି କ'ଣ ସେ ଜିନିଷ, କହିଲି ତୋର 75% ଜୀବନ ନଷ୍ଟ ହୋଇଗଲା ତୋର, ତୁ ଜାଣିପାରୁନାହୁଁ, ତୁ ମନୁଷ୍ୟ ଜନ୍ମ ପାଇଛୁ କିନ୍ତୁ ତୋର ସବୁ ଜୀବନ ନଷ୍ଟ ହୋଇଗଲା, ଅଧାରୁ ଅଧିକ ପଳେଇଲା, 75% ପଳେଇଲାଣି ନଷ୍ଟ ହୋଇଗଲାଣି, ଏଗୁଡ଼ା କ'ଣ କରିବା, ମୁଁ ତ କିଛି ଜାଣିନି, ଖାଲି ଗୋଟିଏ କଥା ଜାଣିଛି ନା କ'ଣ ସେଇଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ ରାମ ରାମ, ଭଗବାନଙ୍କ ନାମ ଜାଣିଛି ଆଉ କିଛି ଜାଣିନାହିଁ, ଆଉ ତୋର ଜୀବନ ନଷ୍ଟ ହୋଇଗଲା ପ୍ରକୃତରେ। କିଛି ବାଟ ଗଲା ପରେ ନଦୀରେ ଝଡ଼ ଆସିଲା, ଝଡ଼ ଆସିଲା, ସେ ନାଭିକ ପଚାରିଲା ସାର୍ ଆପଣ ଏତେ ପାଠ ପଢ଼ିଛନ୍ତି, ବହୁତ ପାଠ ପଢ଼ିଛନ୍ତି, ଆଉ ନଦୀରେ ଜଳରେ ପହଁରିବାଟା ଜାଣିଛନ୍ତି ତ, ପହଁରିବାଟା କ'ଣ ସେ ଜିନିଷଟା, ନା ଆପଣଙ୍କର ଜୀବନ ସବୁ ନଷ୍ଟ ହୋଇଯିବ ବର୍ତ୍ତମାନ, 100% ନଷ୍ଟ ହୋଇଯିବ। ପ୍ରକୃତରେ ଝଡ଼ ଆସିଲା, ଡଙ୍ଗାଟି ନେଉଟି ପଡ଼ିଲା, ନାଭିକଟି ପହଁରା ଜାଣିଛି ପଳେଇଗଲ, କିନ୍ତୁ ସେ ଲୋକ ବୁଡ଼ିଗଲ। ତେଣୁ ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ଏ ଉଦାହରଣଟି ଦିଅନ୍ତି, ସେଇଟା ଅନେକ ବିଦ୍ୟା ଥିଲେ କ'ଣ ହେବ, ମୃତ୍ୟୁ ସମୟରେ ସେ କିଛି କାମ ଦେବ ନାହିଁ। ଶଙ୍କରାଚାର୍ଯ୍ୟ ରଚନା କଲେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ ସମ୍ପ୍ରାପ୍ତେ ସନ୍ ନିହିତେ କାଳେ ନାହିଁ ନାହିଁ ରକ୍ଷତି ଦୁକୃନୁ କରଣୀ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ଶଙ୍କରାଚାର୍ଯ୍ୟ କାଶୀରେ ଯାଉଥିଲେ, କାଶୀରେ ଥିଲାବେଳେ ଦେଖିଲେ ଗୋଟେ ବୃଦ୍ଧ ବ୍ୟକ୍ତି, ବୃଦ୍ଧ ବ୍ୟକ୍ତି ସେ କ'ଣ ଗ୍ରାମାର ପଢ଼ୁଛି, ନର ନର ନରା ଘୁଷୁଛି, ସବୁ ଶବ୍ଦ ଘୋଷୁଛି, ଶବ୍ଦ ଧାତୁ ସବୁ ଘୋଷୁଛି। ତେଣୁ ଦେଖିକରି ଏଇଟା ସିଏ ରଚନା କଲେ ମହମୁଦ୍ଗର, ମହମୁଦ୍ଗର ଏଇଟା କୁହାଯାଇଛି, ଭଗବାନଙ୍କୁ ଭଜନ ନକରି ଏ ଦୁଃଖୃଣ କାରଣେ ଏ ବ୍ୟାକରଣ ପଢ଼ିକରି କ'ଣ ଆମେ ମୃତ୍ୟୁକୁ ପାର ହୋଇପାରିବା, ମୃତ୍ୟୁ କେହି ପାର ହୋଇପାରିବେ ନାହିଁ। ତେଣୁ ଇଏ ଭକ୍ତିମନ ଠାକୁର ସେଥିପାଇଁ ଲେଖିଲେ ମାୟା ଜଡ଼ ବିଦ୍ୟାଦତ୍ତ ମାୟାର ବୈଭବ ତୁମାର ଭଜନୀ ବାଧା ମୋହ ଜନମିଆ, ଆମର ମୋହ ବଢ଼ି ବଢ଼ିକା ଯିବ। ଏ ଭଗବତ ଗୀତାର ଜ୍ଞାନ ପାଇସାରିଲା ପରେ ଅର୍ଜୁନ କହିଲେ ପ୍ରଭୁ ମୋର ମୋହ ଦୂର ହୋଇଗଲା, ଏହା ପୂର୍ବରୁ ଏଇଟା ବର୍ଣ୍ଣା ମୋହଟା କେଉଁଠି ଆସେ, କଥା ଭୋଜି ସମୋହ କ୍ରୋଧରୁ ସମୋହ ଆସେ, କାମ କ୍ରୋଧ କ୍ରୋଧରୁ ମୋହ ଆସିବ। ସେ ରହିଛି, ତେଣୁ ଇଏ ଯେଉଁ ରହିଛି ଅର୍ଜୁନ ଲାଷ୍ଟକୁ କହିବେ ମୋର ମୋହ ଦୂର ହୋଇଗଲା ପ୍ରଭୁ, ତେଣୁ ଇଏ ଆମେ ସବୁ ବର୍ତ୍ତମାନ ମୋହ ବ୍ୟସ୍ତ ହେଇକି ରହିଛେ, ଏ ଭଗବତ ଗୀତାର ଯେଉଁ ଜ୍ଞାନ ଦିଆଯାଉଛି ଆମର ମୋହକୁ ଦୂର କରିବା ପାଇଁ, ଖାଲି କାମ କ୍ରୋଧକୁ ଦୂର କରିବା ତା ନୁହଁ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ସବୁକିଛି ଦୂର କରିଦେବ। ଅର୍ଜୁନ ସେ କଥା କହିଲେ ପ୍ରଭୁ ମୋର ମୋହ ଦୂର ହୋଇଗଲା, ତେଣୁ ମୁଁ ଆପଣଙ୍କର ସେବା କରିବି, ମୋର ପ୍ରକୃତ ଧର୍ମ ମୋର ପ୍ରକୃତ ସ୍ୱରୂପ ମୁଁ ବୁଝିପାରିଲି, ମୋର ସ୍ୱରୂପ ମୋର ଧର୍ମ ହେଉଛି ମୁଁ ଆପଣଙ୍କର ସେବା କରିବି, ଆମର ଦାସ ଆପଣଙ୍କର ଅଂଶ, ମୋର କର୍ତ୍ତବ୍ୟ ହେଉଛି ମୁଁ ଆପଣଙ୍କର ସେବା କରିବି, ଆପଣ ଯାହା କହିବେ ସେ ଅନୁସାରେ ମୁଁ କାର୍ଯ୍ୟ କରିବି। ଭଗବାନ ଆଉ ଲାଷ୍ଟକୁ କହିଲେ ନାହିଁ ଅର୍ଜୁନ ତୁମେ ଯୁଦ୍ଧ କର ବୋଲି, ଭଗବାନ କହିଲେ ଅର୍ଜୁନ ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି, ତୁମେ ଯାହା ଚାହୁଁଛ ତାହା କର। ଅର୍ଜୁନ କହିଲେ ପ୍ରଭୁ ମୁଁ ଆପଣ କରି ସେ ବଚନ ତବ ଆପଣ ମୋତେ କହିଛନ୍ତି ଯୁଦ୍ଧ କରିବା, ମୁଁ ସେ ଯୁଦ୍ଧ କରିବି, ବର୍ତ୍ତମାନ ମୋର ମୋହ ଦୂର ହୋଇଯାଇଛି। ତେଣୁ ଇଏ ଯେଉଁ ରହିଛି ମାୟାର ବୈଭବ, ଏଭଳି ଭାବେ ଅନେକ ବିଦ୍ୟା ରହିଛି। ତେଣୁ ଏଇ ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନାମ ଯେତେ ବିଦ୍ୟା ଅଛି, ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ଏଇ ଅଧ୍ୟାତ୍ମ ବିଦ୍ୟା ନାହିଁ ମାନେ ସବୁ ବିଦ୍ୟା ଥିଲେ ମଧ୍ୟ ତା'ର କିଛି ମୂଲ୍ୟ ନାହିଁ, କିନ୍ତୁ ଅଧ୍ୟାତ୍ମ ବିଦ୍ୟା ଅଛି ମାନେ ଅନ୍ୟ କିଛି ବିଦ୍ୟା ନଥିଲେ ମଧ୍ୟ ସେ ଭଗବାନ ପ୍ରାପ୍ତ ହୋଇଯିବେ। ଭଗବାନ ପ୍ରାପ୍ତ ହୋଇଗଲେ ମନୁଷ୍ୟ ଜୀବନର ସିଦ୍ଧି ପ୍ରାପ୍ତ ହୋଇଗଲେ ଆମେ। ତେଣୁ 41 ଶ୍ଳୋକରେ କହୁଛନ୍ତି ତସ୍ମାତ୍ ତ୍ୱମ୍, ସେଇଥିପାଇଁ ଯେହେତୁ ଇନ୍ଦ୍ରିୟାଣି ମନବୁଦ୍ଧି ଏଇସବୁ ରହିଛନ୍ତି, ତୁମେ କ'ଣ କରିବ ନା ତସ୍ମାତ୍ ତ୍ୱମ୍ ଇନ୍ଦ୍ରିୟାଣି ଆଦୌ ନିୟମ୍ୟ ଭରତର୍ଷଭ ତାପମାନ ପ୍ରଜାୟୀ ଏନମ୍ ଜ୍ଞାନ ବିଜ୍ଞାନ ନାଶନ। ତେଣୁ ଅର୍ଜୁନ ତସ୍ମାତ୍ ଶବ୍ଦ ବ୍ୟବହାର କଲା, ତେଣୁ ପୂର୍ବରୁ କହିଲେ ନା ଏଇସବୁ ରହିଛି ଆମର ଅସୁବିଧା, ଶତ୍ରୁ ଏଇଠି ରହିଛନ୍ତି, ଆମର କ'ଣ କର୍ତ୍ତବ୍ୟ? ତାହେଲେ ଅର୍ଜୁନ ଚିନ୍ତା କରି କ'ଣ ତାହେଲେ କରିବା ପ୍ରଭୁ, ନା ତସ୍ମାତ୍ ତ୍ୱମ୍ ଇନ୍ଦ୍ରିୟାଣି ଆଦୌ, ବିଗିନିଂ ଫ୍ରମ୍ ଦି ଭେରି ବିଗିନିଂ, ପ୍ରଥମରୁ ତୁମେ କ'ଣ କର ନା ଇନ୍ଦ୍ରିୟମାନଙ୍କୁ ନିୟମ୍ୟ କର। ଇନ୍ଦ୍ରିୟମାନେ ଚାହିଁବେ ଏଇଟା ଚାହିଁବେ ସେଇଟା ଚାହିଁବେ ସେଇଟା ଚାହିଁବେ ନା, ଆମେ ଇନ୍ଦ୍ରିୟମାନେ ଯେଉଁ ରହିଛନ୍ତି ଶାସ୍ତ୍ର ନିୟମ ଅନୁସାରେ ଏବଂ ପ୍ରବର୍ତ୍ତିତ ଚକ୍ରମ୍, ଆଉ ପୂର୍ବରୁ କୁହାଗଲା ନା ଏଇ ଚକ୍ର ରହିଛି, ଯଜ୍ଞ କରିବ, ଯଜ୍ଞ କଲେ କ'ଣ ପର୍ଜନ୍ୟ ହେବ, ବୃଷ୍ଟି ହେବ, ବୃଷ୍ଟି ହେଲେ ଶସ୍ୟ ଉତ୍ପନ୍ନ ହେବ, ଶସ୍ୟ ଉତ୍ପନ୍ନ ହେଲେ ଆମେ ଖାଦ୍ୟ ପ୍ରାପ୍ତ ହେବା, ଏଇ ଯେଉଁ ଚକ୍ର ରହିଛି ଭଗବାନର ନିୟମ, ଏ ହେଉଛି ଭଗବାନ ନିୟମ ଚକ୍ର। ଏହି ନିୟମ ଅନୁସାରେ ଆମେ ଇନ୍ଦ୍ରିୟମାନଙ୍କୁ ଚାଳନା କରିବା, ମନ ଇଚ୍ଛା ଇନ୍ଦ୍ରିୟ ଯାହା କହିବ ତାହା କରିବା ତାହା ନୁହଁ, ଏଇଟା ଆମକୁ ଇନ୍ଦ୍ରିୟମାନଙ୍କୁ ସଂଯମ କରିବାକୁ ପଡ଼ିବ। ନିୟମ୍ୟ ନିୟମ ଇନ୍ଦ୍ରିୟମାନେ ଆମେ ଏତିକି ଖାଇବା ଏଇଆ ଖାଇବା ଏସବୁ ରହିଛି, ଇନ୍ଦ୍ରିୟମାନଙ୍କ ଯାହା ଆବଶ୍ୟକତା ପୂରଣ କରାଯିବ, ଇନ୍ଦ୍ରିୟମାନଙ୍କୁ ତାଙ୍କୁ ଭୋଗ ଦିଆଯିବ ନା ତାହା ନୁହଁ, ଦିଆଯିବ କିନ୍ତୁ ନିୟମ ଅନୁସାରେ ଯାହା ନିୟମ ରହିଛି ସେ ଆମେ କରିବା। ତସ୍ମାତ୍ ଇନ୍ଦ୍ରିୟାଣି ଆଦୌ ନିୟମ୍ୟ ଭରତର୍ଷଭ, ଭରତର୍ଷଭ ଭରତ ବଂଶରେ ତୁମେ ଶ୍ରେଷ୍ଠ, ଭରତ ହେଉଛି ଦୁଷ୍ମନ୍ତଙ୍କ ପୁତ୍ର ଭରତ, ଭରତ ବଂଶରେ ତୁମେ ଶ୍ରେଷ୍ଠ ବଂଶଧର ଅର୍ଜୁନ, ତେଣୁ ତୁମେ ଏଇଭଳି ଭାବରେ ଅର୍ଜୁନଙ୍କ ମାଧ୍ୟମରେ ସମସ୍ତ ମାନବ ସମାଜକୁ ଶିକ୍ଷା ଦେଉଛନ୍ତି ଭଗବାନ, ଏଇଭଳି ଭାବରେ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରିବା। ଆଜିଠାରୁ ଆମେ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ, ଯାହା ଇନ୍ଦ୍ରିୟ ଚାହିଁବେ ତାହା କରିଦେବା ନା ନୁହଁ, ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରିବା। ତସ୍ମାତ୍ ତ୍ୱମ୍ ଇନ୍ଦ୍ରିୟାଣି ଆଦୌ ନିୟମ୍ୟ ଭରତର୍ଷଭ, କାହିଁକି ନା ପାପମାନଂ ପ୍ରଜହି ଏନମ୍, ଏମାନେ ସବୁ ଆମକୁ ପାପ କାର୍ଯ୍ୟରେ ନିଯୁକ୍ତ କରୁଛନ୍ତି ଇନ୍ଦ୍ରିୟମାନେ, ତେଣୁ ଏମାନଙ୍କୁ ଜୟ କର, ପ୍ରଜହି ଏନମ୍ ବା ଏମାନଙ୍କୁ ହତ୍ୟା କର ବା ଏମାନେ ଜୟ କର, ଯାହା ଇନ୍ଦ୍ରିୟ ଚାହିଁବେ ସେ ଅନୁସାରେ ଆମେ କାର୍ଯ୍ୟ କରିବା ତାହା ନୁହଁ, ଯେଉଁଟା ଭଗବାନ ସାଧୁ ଶାସ୍ତ୍ର ଗୁରୁ କହିଛନ୍ତି ସେହି ଅନୁସାରେ ଆମେ କାର୍ଯ୍ୟ କରିବା, ତାହେଲେ ଆମେ ଏ ପାପକର୍ମରୁ ମୁକ୍ତ ହୋଇପାରିବା। ପାପମାନ ପ୍ରଜାଇ ଏନମ୍ ଜ୍ଞାନ ବିଜ୍ଞାନ ନାଶନମ୍, ଇଏ ଆମର ଜ୍ଞାନକୁ ନଷ୍ଟ କରିଦେଉଛି, ଜ୍ଞାନକୁ ନଷ୍ଟ କରିବା ସହିତ ବିଜ୍ଞାନ ମଧ୍ୟ, ଜ୍ଞାନ ନଷ୍ଟ ହେଇଗଲେ ବିଜ୍ଞାନ ମଧ୍ୟ ନଷ୍ଟ ହୋଇଯିବ, ଜ୍ଞାନ ବିଜ୍ଞାନ ନାଶନମ୍। ତେଣୁ ପ୍ରଭାବରେ କୁହାଯାଉଛି ପ୍ରାରମ୍ଭରୁ ଇନ୍ଦ୍ରିୟ ସଂଯମ କରିବା ନିମିତ୍ତ ଭଗବାନ ଅର୍ଜୁନକୁ ଉପଦେଶ ପ୍ରଦାନ କରୁଛନ୍ତି, ତାହେଲେ ଜ୍ଞାନ ବିଜ୍ଞାନ ନାଶକାରୀ ବିରାଟ ଶତ୍ରୁ କାମକୁ ସେ ବିନାଶ କରିପାରିବେ, କାମକୁ ଆମେ ଜୟ କରିପାରିବା। ଇନ୍ଦ୍ରିୟମାନେ ଏଇ ନିୟମ ଅନୁସାରେ ବିଧି ନିଷେଧ ସବୁ ରହିଛି, ଇସ୍କନକୁ ଜଣେ ଆସିଲା ମାନେ ତା'ର ବିଧି ଅଛି, ଏଇଟା କରିବ, ସକାଳୁ ଉଠିବ, ମଙ୍ଗଳ ଆଳତି କରିବ, ଯେଉଁ ରହିଛି ଆମର ଷୋଳମାଳ ଜପ କରିବ, ଏସବୁ ବିଧି ରହିଛି, ନିଷେଧ ମଧ୍ୟ ରହିଛି ଏଇଟା କରିବ ନାହିଁ, ଦ୍ୟୁତଙ୍କୁ ପାନ ସ୍ତ୍ରୀଙ୍କୁ ସୁନା ଯାତ୍ରା ଅଧର୍ମ ଚତୁର୍ବିଧା, ଦ୍ୟୁତ କ୍ରୀଡ଼ା କରିବ ନାହିଁ, ନିଶାଦ୍ରବ୍ୟ ସେବନ କରିବ ନାହିଁ, ଅବୈଧ ସ୍ତ୍ରୀ ସଙ୍ଗ କରିବ ନାହିଁ, ଜୀବ ହତ୍ୟା କରିବ ନାହିଁ, ଏଇଭଳି ଭାବରେ ଏଇଟାକୁ କରିବ ଏଇଟାକୁ କରିବ ନାହିଁ, ଡୁଜ୍ ଆଣ୍ଡ ଡୋଣ୍ଟସ୍, ଏଇଭଳି ଭାବରେ ଆମେ ନିୟମ ଅନୁସାରେ କାର୍ଯ୍ୟ କରିବା, ଆମେ ଫେଲ୍ ହୋଇଯିବା ଅଲଗା ଅଲଗା କଥା, ଥରେ ଫେଲ୍ ହେଲେ ବା କରିପାରିଲେ ନାହିଁ, ଆମର ଯେହେତୁ ରହିଛି ଅଭ୍ୟାସ ରହିଛି, ମନ୍ଦ ଅଭ୍ୟାସ ରହିଛି ଆମେ କରିଦେଲେ, କିନ୍ତୁ ପୁଣି ସେଥିରୁ ସତର୍କ ରହିବା, ସଜାଗ ରହିବା, ସେଇଟା ସବୁବେଳେ ପାଇଁ ସବୁବେଳେ ଜାଗ୍ରତ ରହିବା, ନା ଏଇଟା ମନା କରାହେଇଛି ଆମେ କରିବା ନାହିଁ, ଏଇଟା କରାହେଇଛି କରିବା ପାଇଁ ମାନେ ଆମେ ଏଇଟା କରିବା, ଏଇଭଳି ଭାବରେ ଜୀବନଯାପନ କରିବା, ଆମ ଜୀବନଟା ଏଇଭଳି ଭାବରେ ରେଗୁଲେଟେଡ଼୍ ହେବ, ତାହେଲେ କ'ଣ ହେବ ନା, ତାହେଲେ ଆମେ ଇନ୍ଦ୍ରିୟମାନଙ୍କୁ ଏଇ ଯେଉଁ ରହିଛି ଏମାନଙ୍କୁ ଜୟ କରିପାରିବା। ଇନ୍ଦ୍ରିୟାଣି ତସ୍ମାତ୍ ତ୍ୱମ୍ ଗଲା, ତେଣୁ ପରଶ୍ରକରେ କହୁଛନ୍ତି ଇନ୍ଦ୍ରିୟ ବିଶେଷ ହଁ ଇନ୍ଦ୍ରିୟ ଠାରୁ ଯେଉଁ ଇନ୍ଦ୍ରିୟମାନଙ୍କ କଥା କୁହାଗଲା ନା, ଇନ୍ଦ୍ରିୟ ମନ ବୁଦ୍ଧି ଏସବୁ ରହିଛି, ତାଙ୍କ ଭିତରେ ମଧ୍ୟ ରହିଛି ତାରତମ୍ୟ ରହିଛି। ଇନ୍ଦ୍ରିୟ ମନ ବୁଦ୍ଧି କାହାର କେଉଁ ପୋଜିସନ୍ ଅଛି ସେଟା ବୁଝେଇ ଦେଉଛନ୍ତି। ଇନ୍ଦ୍ରିୟାଣି ପରାନ୍ୟାହୁ ଇନ୍ଦ୍ରିୟେଭ୍ୟୋ ପରଂ ମନଃ ମନ ସ୍ୱସ୍ତୁ ପରାବୁଦ୍ଧି ଯେଉଁ ବୁଦ୍ଧି ପ୍ରଦସ୍ତୁ ସ। ଆମର ପ୍ରକୃତ ପରିଚୟ ଏଠି ଦିଆଯାଉଛି, ଆମ ପ୍ରକୃତରେ କିଏ ଆମେ ଇନ୍ଦ୍ରିୟ ନୁହେଁ। ଆମେ ଇନ୍ଦ୍ରିୟ ଯାହା ଚାହିଁବୁ ଆମେ କାହିଁ କରିବା, ଇନ୍ଦ୍ରିୟ ଆମେ ଇନ୍ଦ୍ରିୟ ନୁହେଁ, ଆମେ ଇନ୍ଦ୍ରିୟ ଠାରୁ ଅଲଗା। ତେଣୁ ଇନ୍ଦ୍ରିୟ ଯାହା ଚାହିଁବ ତା'ର ଯେତିକି ଦରକାର, ଯାହା ଦରକାର ନିୟମ ଅନୁସାରେ ଯାହା ବ୍ୟବସ୍ଥା କରାଯାଏ ସେ ଅନୁସାରେ ଆମେ ଇନ୍ଦ୍ରିୟକୁ ତୃପ୍ତି କରିବା, କାରଣ ଆମେ ଇନ୍ଦ୍ରିୟ ନୁହଁ। ଆମେ ଭାବୁଛୁ ଆମେ ଇନ୍ଦ୍ରିୟ, ଆମେ ଶରୀର ବୋଲି ଭାବୁଛୁ ଆମେ, ନା ଆମେ ଶରୀର ନୁହଁ। ଇନ୍ଦ୍ରିୟାଣି ପ୍ରାଣୀ ଆଉ ଇନ୍ଦ୍ରିୟମାନଙ୍କ ଠାରୁ ଆହୁରି ପ୍ରାଣୀ ବା ଶକ୍ତିଶାଳୀ ହେଉଛି କ'ଣ ନା ମନ। ଇନ୍ଦ୍ରିୟାଣି ପ୍ରାଣୀ ଆଉ ଜଡ଼ ଶରୀର ଠାରୁ ଇନ୍ଦ୍ରିୟମାନେ ଶକ୍ତିଶାଳୀ, ଇନ୍ଦ୍ରିୟମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କଠାରୁ ଇନ୍ଦ୍ରିୟଭ୍ୟ ପରଂ ମନ, ଇନ୍ଦ୍ରିୟ ଠାରୁ ଆହୁରି ଉନ୍ନତ ଶକ୍ତିଶାଳୀ ହେଉଛି ମନ। ମନସ୍ତୁ ପରା ବୁଦ୍ଧି, ମନଠାରୁ ଆହୁରି ଉନ୍ନତତର ହେଉଛି ବୁଦ୍ଧି, ଆହୁରି ଶକ୍ତିଶାଳୀ ସେ ବୁଦ୍ଧି। ଏବଂ ଯେଉଁ ବୁଦ୍ଧି ପରତସ୍ତୁ ତମେ ହେଉଛ ଏ ବୁଦ୍ଧିର ଉର୍ଦ୍ଧ୍ୱରେ, ତମେ ଇନ୍ଦ୍ରିୟ ନୁହଁ, ତମେ ମନ ନୁହଁ, ତମେ ବୁଦ୍ଧି ନୁହଁ, ବୁଦ୍ଧିର ଉର୍ଦ୍ଧ୍ୱରେ ମଧ୍ୟ ଗୋଟେ ରହିଛି ଅହଂକାର। ସେ ଅହଂକାରଟା ମଧ୍ୟ କହିଲେ ନାହିଁ, ଏଠି ଉଭୟ କରାଯାଇଛି। ଏ ଅହଙ୍କାରଠାରୁ ମଧ୍ୟ ତମେ ଉର୍ଦ୍ଧ୍ୱରେ, ତମେ ହେଉଛ ଆତ୍ମା, ଏଇ ଜ୍ଞାନଟା ତମେ ଜାଣ, ତମେ ହେଉଛ ଆତ୍ମା। ତମର ଆତ୍ମାର ଯାହା ଆବଶ୍ୟକ ସେଇଟା କରିବ, ଇନ୍ଦ୍ରିୟ ମନ ବୁଦ୍ଧିରେ ଯାହା ଆବଶ୍ୟକ ସେଇଟା କରିବା ନାହିଁ। ଆମେ ଯଦି ଆମର ଆତ୍ମା ବିରୁଦ୍ଧରେ ସେଇଟା ଗଲା, ଆମେ ସେଇଟା ତ୍ୟାଗ କରିବା। ଇଏ ହେଉଛି ଆମର ପ୍ରକୃତ ପରିଚୟ ଗୋଟିଏ। ଏଇଟା ଆମ ପ୍ରଭୁପାଦ ମହାରାଜ କହନ୍ତି ଭଗବତ ଗୀତାରେ, ଅନେକ ଅଚ୍ୟୁତ ସମୟ ଅନେକ ଭାବାର୍ଥ ସବୁ ରହିଛି, ଅନେକ ପ୍ରକାର ଅଲଗା ଅଲଗା ଭାବାର୍ଥ କାହିଁକି ରହିଛି ନା, ସେମାନେ କିଏ କେଉଁ ସ୍ତରରେ ଅଛନ୍ତି। ଯେଉଁମାନେ ଇନ୍ଦ୍ରିୟ ସ୍ତରରେ ରହିକିରି ଇନ୍ଦ୍ରିୟ ରାମ କୁହାଗଲା ନା, ଯେଉଁମାନେ ଏଇ ଚକ୍ର ରହିଛି ଚକ୍ରକୁ ପାଳନ କରୁନାହାନ୍ତି, ଇନ୍ଦ୍ରିୟ ମୋଗଙ୍କ ପାର୍ଥ ସହ ଯୁବତୀ ତାଙ୍କର ଜୀବନ ବୃଥା ହୋଇଯାଉଛି। ସେମାନେ ମଧ୍ୟ ଚିନ୍ତା କରୁଛନ୍ତି ଭଗବତ ଗୀତାର ଭାଷ୍ୟ ଦେବେ, ଆମେ ଇନ୍ଦ୍ରିୟ ଆରାମ ରହିକିରି ଭଗବତ ଗୀତାର ଭାଷ୍ୟ ଦେବେ, ଜ୍ଞାନ କିଛି ଅଛି ଭାଷ୍ୟ ଦେଇଦେବେ ବୋଲି କହି ଦେଉଛନ୍ତି। ସେମାନେ କ'ଣ ଜାଣିପାରିବେ ଭଗବତ ଗୀତା କେଉଁ ସ୍ତରର କଥା, ସେମାନେ ନିମ୍ନ ଲୋୟର ଷ୍ଟେଜ୍ରେ ଅଛନ୍ତି। ତା ଉପରେ ହେଉଛି ମନ, ମାନସିକ କଳ୍ପନା ଜଳ୍ପନା ଯେଉଁ ଉପରେ କରୁଛନ୍ତି, ମନସ୍ତତ୍ୱବିତ୍ ମାନେ ରହିଛନ୍ତି, ସାଇକୋଲୋଜିଷ୍ଟ ମାନେ ସବୁ ରହିଛନ୍ତି, ଇନ୍ଦ୍ରିୟମାନଙ୍କ ଉର୍ଦ୍ଧ୍ୱରେ ସେମାନେ ରହିଛନ୍ତି। ସେମାନେ ମଧ୍ୟ ଯଦି ଭଗବତ ଗୀତାର ଦେବେ ଟୀକା ଦେବେ, ସେମାନେ କ'ଣ ଜାଣିବେ, ସେମାନେ ସେଇ ମନସ୍ତ ସେମାନେ ମନ ନୁହନ୍ତି, ମନରୁ ଉର୍ଦ୍ଧ୍ୱରେ ସେମାନେ ଜାଣନ୍ତି ନା, ଆମେ ହେଉଛୁ ମନ ବୋଲି ଭାବୁଛନ୍ତି ସେମାନେ। ତେଣୁ ସେମାନେ ଯେଉଁ ଭାବାର୍ଥ ଦେବେ ଟୀକା ଦେବେ ସେଇଟା ମଧ୍ୟ ଠିକ୍ ଟୀକା ନୁହଁ। ମନର ଉର୍ଦ୍ଧ୍ୱରେ ଯେଉଁମାନେ ବୌଦ୍ଧିକ ସ୍ତରକୁ ଗଲେଣି, ବୁଦ୍ଧି ସ୍ତରକୁ ଗଲେଣି, ସେମାନେ ମଧ୍ୟ ଭାବୁଥିବେ ଆମେ ବୁଦ୍ଧି ଆମର ବହୁତ ବୁଦ୍ଧି ରହିଛି, ବୁଦ୍ଧି ସ୍ତରରେ ଆମେ ଅଛେ, ଆମେ ଭଗବତ ଗୀତାର ଭାଷ୍ୟ ଦେବା, ସେଇଟା ମଧ୍ୟ ଠିକ୍ ହେବ ନାହିଁ। ଯେଉଁମାନେ ଆତ୍ମା ସ୍ତରକୁ ଆସିଗଲେଣି, ଆତ୍ମା ସମ୍ବନ୍ଧ ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଗଲେଣି, ଆତ୍ମା ସମ୍ବନ୍ଧ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଛି, ସେମାନେ ଟୀକା ଦେଇପାରିବେ ଭଗବତ, କାରଣ ଇଏ ହେଉଛି ଆତ୍ମା ସମ୍ବନ୍ଧ କଥା, ଆତ୍ମା କଥା। ଆମେ ଶରୀର ନୁହଁ, ଆମେ ହେଉଛୁ ଆତ୍ମା, ତେଣୁ ଆତ୍ମାର କେମିତି ମଙ୍ଗଳ ହେବ ଭଗବାନ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଯେଉଁମାନେ ଆତ୍ମା ସ୍ତରକୁ ଯାଇନାହାନ୍ତି ସେମାନେ ବୁଝିପାରିବେ ନାହିଁ ଭଗବତ ଗୀତାକୁ। ତେଣୁ ଅନେକ ପ୍ରକାର ବାଖ୍ୟା ସବୁ ଆସୁଛି, ଅନେକ ପ୍ରକାର ବାଖ୍ୟା, ସେଥିପାଇଁ ଆମର ଏଇଠି କୁହାଯାଉଛି ଭଗବତ ଗୀତା ଆଜ୍ ଇଟ୍ ଇଜ୍। ଭଗବତ ଗୀତା ମୌଳିକ ରୂପରେ ଭଗବାନ ଯେଉଁ ଜ୍ଞାନ ଦେଇଥିଲେ ଅର୍ଜୁନଙ୍କୁ, ଅର୍ଜୁନ ଯେଉଁଭଳି ଭାବେ ଭଗବାନ ବୁଝିଥିଲେ, ସେଇ ପରମ୍ପରାରେ ଆମେ ଏଇ ଜ୍ଞାନଟା ପ୍ରାପ୍ତ ହେଉଛେ। ଅର୍ଜୁନ ଯେଉଁଭଳି ଭାବରେ ଭଗବାନ ବୁଝିଥିଲେ, ଆମେ ମଧ୍ୟ ସେଇଭଳି ଭାବରେ ଭଗବାନ ବୁଝିବା, ପରମ୍ପରାରେ ଆସୁଛି ଏବଂ ପରମ୍ପରା ପ୍ରାପ୍ତତତ୍ଵ ଦ୍ୱାରା କହିବେ ସେ କଥା। ଏଇ ଜ୍ଞାନଟା ଆମେ ପରମ୍ପରାରେ ଗ୍ରହଣ କରିବା। ତେଣୁ ଆମର ପ୍ରକୃତ ପରିଚୟ ହେଉଛି ଆମେ ଇନ୍ଦ୍ରିୟ ନୁହଁ, ଇନ୍ଦ୍ରିୟର ଉର୍ଦ୍ଧ୍ୱରେ ମନ ବି ନୁହଁ, ମନର ଉର୍ଦ୍ଧ୍ୱରେ ବୁଦ୍ଧି ମଧ୍ୟ ନୁହଁ, ବୁଦ୍ଧିର ଉର୍ଦ୍ଧ୍ୱରେ ଆମେ ହେଉଛୁ ଆତ୍ମା। ଯେଉଁ ବୁଦ୍ଧି ପରତସ୍ତୁ ସହ, ଇଏ ହେଉଛି ଆମର ପ୍ରକୃତ ପରିଚୟ। ଆମେ ଆମର ପ୍ରକୃତ ପରିଚୟ ନ ଜାଣି ଆମର କେମିତି ମଙ୍ଗଳ କରିପାରିବା, ଆମେ ତ ଜାଣିନା ଆମେ କିଏ। ଆମେ ଭାବୁଛେ ଆମେ ହେଉଛୁ ଆମର କ'ଣ, ଆମର ଯେଉଁ ରହିଛି ସ୍ୱାର୍ଥ, ଆମେ ସେଇ ଆମ ଶରୀର, ଆମର ସ୍ୱାର୍ଥ ହେଉଛି ଶରୀରର ଉନ୍ନତି କରିବା, ଏଇଠି ଚିନ୍ତା କରୁଛୁ ଆମେ ତ ଶରୀର ନୁହଁ। ଯଦି ଜାଣିଯିବା ତାହେଲେ ଶରୀର ପାଇଁ ଏତେ ଚିନ୍ତା, ଯେତିକି ଆବଶ୍ୟକ ସେତିକି ଦେବା, ଆତ୍ମାର କେମିତି ଉନ୍ନତି ହେବ ସେଥିପାଇଁ ଚେଷ୍ଟା କରିବା ଆମେ। ଆମର ପ୍ରକୃତ ପରିଚୟ ପାଇଗଲା ପରେ ଆମେ ପ୍ରକୃତ ଭାବରେ ପ୍ରକୃତ ସ୍ୱାର୍ଥ ଆମେ ଜାଣିବା, ନ ତେ ବିଧୁ ସ୍ୱାର୍ଥ କଥିଙ୍ଗି ବିଷ୍ଣୁ, ପ୍ରହଲ୍ଲାଦ ମହାରାଜ କହିଲେ ତାଙ୍କ ପିତାଙ୍କୁ, ଲୋକମାନେ ଜାଣନ୍ତି ନାହିଁ ତାଙ୍କର ସ୍ୱାର୍ଥ କେଉଁଥିରେ ରହିଛି, ତାଙ୍କର ସ୍ୱାର୍ଥ ହେଉଛନ୍ତି ଭଗବାନ ବିଷ୍ଣୁ, ତେଣୁ ତାଙ୍କୁ ସେବା କଲେ ତାଙ୍କୁ ସନ୍ତୁଷ୍ଟ କଲେ ଆମ ପ୍ରକୃତ ସ୍ୱାର୍ଥ ପ୍ରାପ୍ତ ହେଇ ସ୍ୱାର୍ଥ ଆମ ପ୍ରକୃତ ସେଇଟା ଆମର ସ୍ୱାର୍ଥ ହେବ, ଆମେ ଜାଣିନେ ସେଇଟା, ତେଣୁ ଏଇଟା ଆମର ପ୍ରକୃତ ପରିଚୟ ଦେଉଛନ୍ତି ଭଗବାନ ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି। ଇନ୍ଦ୍ରିୟ ଗୁଡ଼ିକ କାମର କର୍ମ ନିମିତ୍ତ ମାଧ୍ୟମ ଅଟନ୍ତି, ଶରୀର ମଧ୍ୟରେ କାମ ରହିଅଛି କିନ୍ତୁ ଏହି ଇନ୍ଦ୍ରିୟମାନଙ୍କ ମାଧ୍ୟମରେ ପ୍ରକାଶିତ ହୁଏ, ତେଣୁ ଇନ୍ଦ୍ରିୟ ଗୁଡ଼ିକ ଶରୀର ଅପେକ୍ଷା ଅଧିକ ଉନ୍ନତ। ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ସ୍ତର ରହିଛି, ତେଣୁ ଯେତେବେଳେ ଆମେ ଜାଣିବା ଯେ ଆମେ ପ୍ରକୃତରେ ଇନ୍ଦ୍ରିୟ ନୁହଁ କି ମନ ନୁହଁ କି ବୁଦ୍ଧି ନୁହଁ କି ଅହଙ୍କାର, ବୁଦ୍ଧି ଉପରେ ଆଉ ଗୋଟେ ରହିଛି ସ୍ତର ଅହଙ୍କାର, ଆମେ ମଧ୍ୟ ଅହଙ୍କାର ମଧ୍ୟ ନୁହଁ, ଆମେ ହେଉଛେ ଆତ୍ମା। ଏଇ କଥାକୁ ଯଦି ଆମେ ଜାଣିଯିବା, ତେଣୁ ଯଦି ଆତ୍ମା ପ୍ରତ୍ୟକ୍ଷ ଭାବରେ ପରମାତ୍ମାଙ୍କ ସହ ସଂଯୁକ୍ତ ହୁଏ ତାହେଲେ ଅନ୍ୟ ସମସ୍ତ ଅଧସ୍ତନ କର୍ମଚାରୀ ଅର୍ଥାତ୍ ବୁଦ୍ଧି ମନ ଏବଂ ଇନ୍ଦ୍ରିୟ ଗୁଡ଼ିକ ଏ ସମସ୍ତେ ସ୍ୱତଃ ନିଯୁକ୍ତ ହୋଇଯିବେ। ଉନ୍ନତ ସ୍ତରକୁ ଯଦି ଆମେ ଧରିଦେବା, ଯଦି ରାଜା ରାଜ୍ୟର ରାଜାଙ୍କୁ ଜଣେ ଜଣେ ଜିତିଯିବ ତାହେଲେ ସେ ସମସ୍ତ ରାଜ୍ୟକୁ ଜିତିଯିବ। ସେହିଭଳି ଭାବରେ ଆମେ ଯଦି ଆତ୍ମାକୁ ଠିକ୍ ଭାବରେ ସଂଯୋଜିତ କରିପାରିବା, ଭଗବାନ ପରମାତ୍ମାଙ୍କ ସହିତ ଯୁକ୍ତ କରିଦେବା, ତାହେଲେ ଏ ତଳେ ଯେଉଁମାନେ ରହିଛନ୍ତି, ଆତ୍ମା ତଳେ ରହିଲେ ଅହଙ୍କାର, ତା ତଳେ ରହିଲେ ବୁଦ୍ଧି, ତା ତଳେ ରହିଲେ ମନ, ତା ତଳେ ରହିଲେ ଇନ୍ଦ୍ରିୟମାନେ, ଏମାନେ ମଧ୍ୟ ସେଇଭଳି ଭାବରେ କଣ୍ଟ୍ରୋଲ୍ଡ ହୋଇଯିବେ। ଉପରୁ କଣ୍ଟ୍ରୋଲ୍ କରାଗଲେ ସବୁ କଣ୍ଟ୍ରୋଲ୍ ହୋଇଯିବେ। ତେଣୁ ବୁଦ୍ଧି ସାହାଯ୍ୟରେ ବ୍ୟକ୍ତି ଆତ୍ମାର ସ୍ୱରୂପ ସ୍ଥିତି କଥାଟି ବୁଝିବା ଉଚିତ ଏବଂ ତତ୍ପରେ ମନକୁ ସର୍ବଦା କୃଷ୍ଣ ଚେତନାରେ ନିଯୁକ୍ତ ରଖିବା ଉଚିତ, ତାହେଲେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ, ପୂର୍ଣ୍ଣ ଭାବରେ ପୂର୍ଣ୍ଣ ରୋଗର ପୂର୍ଣ୍ଣ ପ୍ରତିକାର ହୋଇଯିବ। ଯଦି ଆତ୍ମାକୁ ଭଗବାନ ସହିତ ଯୁକ୍ତ କରିଦେବା ତାହେଲେ ସବୁକିଛି ସମସ୍ୟାର ସମାଧାନ ହୋଇଯିବ। ତେଣୁ ପରଶ୍ରମରେ କହୁଛନ୍ତି, ପରଶ୍ରମରେ କହୁଛନ୍ତି ଯେ ଆତ୍ମନା ଏବଂ ଭୂତୟା ନିଶ୍ଚୟାତ୍ମିକା ବୁଦ୍ଧିଆ ଆତ୍ମାନ ମନ ସଂସ୍ତଭ୍ୟ ନିଶ୍ଚଳଂ କୃତ୍ୱା କାମରୂପେଣ ଶତ୍ରୁ ଜୟୀ। କେମିତି ଆମେ ବର୍ତ୍ତମାନ ଶତ୍ରୁକୁ ଜୟ କରିବା ସେଇଟା କହୁଛନ୍ତି, ଏ ଶ୍ଳୋକରେ କହିବେ, ଜୟ କରିବାର ଉପାୟ ଦେଉଛନ୍ତି, ଆମେ ଜୟ କରିଯିବା ଇନ୍ଦ୍ରିୟମାନଙ୍କୁ। 43 ଶ୍ଳୋକ ଏବଂ ବୁଦ୍ଧେ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା ଜୟ ଶତ୍ରୁ ମହାବାହୋ କାମରୂପଂ ଦୁରାସଦଂ। ଯେଉଁଟା ଜଣେ ଜୟ କରିପାରିବ ନାହିଁ ଭଗବାନ ତାର ଉପାୟ ଦେଇଦେଲେ, ଏଇଭଳି ଭାବରେ ତୁମେ ଜୟ କରିବ, ଅନ୍ୟ ଉପାୟରେ ଜୟ କରିପାରିବ ନାହିଁ। ଏବଂ ବୁଦ୍ଧେ, ଏଇ ବୁଦ୍ଧି ଆମେ ପ୍ରାପ୍ତ ହେବାର ଅଛି, ଆମର ପ୍ରକୃତ ପରିଚୟ ଜାଣିବାର ଅଛି, ଆମର ଆତ୍ମାକୁ ଭଗବାନ ସହିତ ଯୁକ୍ତ କରିବାର ଅଛି, ତାହେଲେ ଆଉ ସବୁ ଜୟ ହୋଇଯିବେ। ଏବଂ ବୁଦ୍ଧେ, ଏଇ ବୁଦ୍ଧି ଭଗବାନ ଦେଉଛନ୍ତି, ଏବଂ ବୁଦ୍ଧେ ପରମ ବୁଦ୍ଧ୍ୱା ଏଇ ଜ୍ଞାନଟି ଭଗବାନ ଦେଇଛନ୍ତି। ଏଇ ବୁଦ୍ଧିଟି ଯଦି ଆମେ ଗ୍ରହଣ କରିବା, ସଂସ୍ତଭ୍ୟାତ୍ମାନମାତ୍ମନା ବୁଦ୍ଧିକୁ ଯଦି ଆମେ ଭଗବାନ ସହିତ ଭଗବାନଙ୍କ ସହିତ ଯୁକ୍ତ କରିବା, ନାସ୍ତି ବୁଦ୍ଧି ଯୁକ୍ତସ୍ୟ ନ ଯା ଯୁକ୍ତସ୍ୟ ଭାବନା ନ ଯା ଭାବତ ଶାନ୍ତି ଅଶାନ୍ତସ୍ୟ କୃତ ସୁଖ, ଷଷ୍ଠ ଅଧ୍ୟାୟରେ ଭଗବାନ କହିବେ। ବୁଦ୍ଧି ଯଦି ଭଗବାନଙ୍କ ସହିତ ଯୁକ୍ତ ହୋଇନାହିଁ, ନାସ୍ତି ବୁଦ୍ଧି ଯୁକ୍ତସ୍ୟ ନ ଯା ଯୁକ୍ତସ୍ୟ ଭାବନା, ଆମର ଭାବନା ମଧ୍ୟ ଭଗବାନ ସହିତ ଯୁକ୍ତ ହୋଇନାହିଁ, ନ ଯା ଭାବତ ଶାନ୍ତି ଅଶାନ୍ତସ୍ୟ କୃତ, ତାହେଲେ ଆମେ ଶାନ୍ତି କେମିତି ପ୍ରାପ୍ତ ହେବା, ଶାନ୍ତି ଯଦି ପ୍ରାପ୍ତ ନ ହେବା ସୁଖ କେମିତି ପ୍ରାପ୍ତ ହେବା, ଷଷ୍ଠ ଅଧ୍ୟାୟରେ ଭଗବାନ କହିବେ ସେ କଥା। ତେଣୁ ଏହି ବୁଦ୍ଧି ଆମର ଭଗବାନ ସହିତ ଯୁକ୍ତ କରିବା, ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିବେ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି ଭଗବାନ ତାକୁ ବୁଦ୍ଧି ଦିଅନ୍ତି, ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଦାମି ବୁଦ୍ଧି ଯୋଗାଂ ତମ ଜେନ ମାଂ ଉପଜାନ୍ତି ତେ। ଆମେ ଯଦି ଭଗବାନ ସହିତ ଯୁକ୍ତ ହୋଇଯିବା ତାହେଲେ ଭଗବାନ ଆମକୁ ବୁଦ୍ଧି ଦେବେ, ଭଜତାଂ ପ୍ରୀତି ଭଗବାନ ଭଜନ କରୁଛେ ଭଗବାନ ଆମକୁ ବୁଦ୍ଧି ଦେବେ କିଭଳି ଭାବରେ ଆମେ ଭଗବାନ ପାଖକୁ ଯିବା। ଆଜି ଆପଣମାନେ ଭଗବାନ ସେ ବୁଦ୍ଧି ଦେଇଛନ୍ତି, ଯେଉଁଥିପାଇଁ ଆପଣ ଏଇ ସଂସ୍ଥାକୁ ଆସିଛନ୍ତି, ଯୋଗ ଦେଇଛନ୍ତି, ଏ କଥା ସବୁ ଭଗବାନ କଥା ଶୁଣୁଛନ୍ତି, ଆଦ୍ୱାରା ଆସ୍ତେ ଆସ୍ତେ ଆପଣ ବୁଦ୍ଧି ସେହି ଅନୁସାରେ ହେବ। ତେଣୁ ଭଗବାନ ସହିତ ଆପଣ ଯୁକ୍ତ ହେବା ପାଇଁ ଚାହିଁବେ, ଭଗବାନ ସହିତ ଯୁକ୍ତ ହୋଇଗଲେ ଶତ୍ରୁମାନଙ୍କୁ ଜୟ କରିଯିବେ ବହୁତ ସହଜ ଉପାୟରେ। ଆମେ ଶତ୍ରୁକୁ ଜୟ ଆମେ ଜାଣିପାରିବା ନାହିଁ, ଆମେ ଭବସାଗର ପାର ହେଉଛେ ବୋଲି ଭଗବାନ ଏଭଳି ବ୍ୟବସ୍ଥା କରିଦେବେ। ଏବଂ ବୁଦ୍ଧେ ପରମ ବୁଦ୍ଧ୍ୱା ସଂସ୍ତଭ୍ୟ, ଆମେ ଏଇଭଳି ଭାବରେ ବୁଦ୍ଧିକୁ ଯଦି ଭଗବାନ ସହିତ ଯୁକ୍ତ କରିବା ତାହେଲେ ଯେଉଁ ଇନ୍ଦ୍ରିୟ ମନ ସବୁ ରହିଛି ଏସବୁ ଆମେ ଦମନ କରିପାରିବା, ନହେଲେ ଦମନ କରିପାରିବା ନାହିଁ। ଭଗବାନ ସହିତ ଯୁକ୍ତ ହେଲେ ଇନ୍ଦ୍ରିୟମାନେ କଣ୍ଟ୍ରୋଲ ହେଇକି ରହିବେ, ନହେଲେ ହେଇପାରିବେ ନାହିଁ, ଅନକଣ୍ଟ୍ରୋଲ ରହିଯିବେ ସେମାନେ। ସଂସ୍ତଭ୍ୟାର ମାନ ମହାତ୍ମା ଜୟ ଶତ୍ରୁ, ଏଇଭଳି ଭାବରେ ତୁମେ ଶତ୍ରୁକୁ ଜୟ କରିପାରିବ ବା ହତ୍ୟା କରିପାରିବ। ଜୟ ଶତ୍ରୁ ମହାବାହ, ତୁମର ବହୁତ ଶକ୍ତି ଅଛି ମହାବାହ, ବହୁତ ଶକ୍ତି ଅଛି, ତୁମେ ଜୟ କରିପାରିବ କାରଣ ଭଗବାନ ଭକ୍ତ ସିଏ। ଆମେ ମଧ୍ୟ ସେଇଭଳି ଭାବରେ ଯଦି ଭଗବାନ ଭକ୍ତ ହେଇଯିବା, ଆମେ ମଧ୍ୟ ମହାବାହୁ ହେଇଯିବା, ଭଗବାନ ଶକ୍ତି ଆମ ପାଖରେ ଆସିଯିବ, ଭଗବାନ ଶକ୍ତି ଟ୍ରାନ୍ସଫର ହେଇକି ଆସିଯିବ ଆମ ପାଖରେ। ମହାବାହ ଜୟ କାମ ରୂପଙ୍କୁ ଦୁରାସନ, ଏଇ କାମକୁ କେହି ଜୟ କରିପାରିବେ ନାହିଁ। ଅନ୍ୟ ଯେତେ ଉପାୟ ରହିଛି, ବହୁତ ପ୍ରକାର ଉପାୟ ରହିଛି ଜୟ କରିବା, ଜମାଦେବି ଯୁଗପଥେଇ କାମ ଲୋଭ ଖତମ ହଉ, ପ୍ରଥମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ ନାରଦମୁନି କଥା କହୁଛନ୍ତି। ଯମ ନିୟମ ପ୍ରାଣାୟାମ ଇତ୍ୟାଦି ବିଭିନ୍ନ ପ୍ରକାର ସବୁ କରୁଛନ୍ତି, ଚେଷ୍ଟା କରୁଛନ୍ତି କାମକୁ ଜୟ କରିବା ପାଇଁ, କିନ୍ତୁ କରିପାରିବେ ନାହିଁ। ଜୟ ଶତ୍ରୁ, ଏ ଜୟ ଏଇ ଶତ୍ରୁକୁ ଜୟ କରିପାରିବେ ନାହିଁ। କିଛି ସମୟ ମଧ୍ୟ ଜୟ କରିବେ, ପୁଣି ଶତ୍ରୁ ମଧ୍ୟ ଜୟ କରିଯିବ ଆମ ଉପରେ। ଥରେ ଡିଫିଟ୍ ହେଇକି ପଳାଇଗଲେ, ଇନ୍ଦ୍ରିୟମାନେ ପଳାଇଗଲେ, ପୁଣି ସେମାନେ ଆଟାକ୍ କରିବେ। ଷଷ୍ଠ ଭାଗବତ ଷଷ୍ଠ ସ୍କନ୍ଦରେ ଆସିବ ସେ କଥା। ଜଣେ ବହୁତ ପ୍ରାୟଶ୍ଚିତ କରି ପାପକର୍ମରୁ ମୁକ୍ତ ହୋଇଗଲା, ପୁଣି ସେ ବାସନାଟ ରହିଛି, ପୁଣି ସେ ପାପ କରିବା ପାଇଁ ଇଚ୍ଛା ହେବ, ଏସବୁ କଥା ରହିଛି। ତେଣୁ ଇଏ ଯେଉଁ ଭଗବାନ ଯେଉଁ ବୁଦ୍ଧି ଦେଉଛନ୍ତି, ଏ ବୁଦ୍ଧି ଯଦି ଆମେ କରିବା, ଏଇ ଅନୁସାରେ ଯଦି କାର୍ଯ୍ୟ କରିବା, ତାହେଲେ ପୂର୍ଣ୍ଣ ଭାବରେ ଆମର ଶତ୍ରୁ, ପୂର୍ଣ୍ଣ ଭାବରେ ଏଇଟା ଆମର ଶତ୍ରୁ ହେଇ ରହିବ ନାହିଁ, ଏଇଟା ଆମ ମିତ୍ର ହେଇଯିବ। ଷଷ୍ଠ ଅଧ୍ୟାୟରେ ଭଗବାନ କହିବି ସେ କଥା, ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜୈନାତ୍ମୈବା ଆତ୍ମନାଜିତ ଅନାତ୍ମନସ୍ୟ ଶତ୍ରୁତେ ବଟେତା ଆତ୍ମୈବ ଶତ୍ରୁବତ୍। ବନ୍ଧୁରାତ୍ମା ଆତ୍ମନସ୍ତସ୍ୟ ଜୈନାତ୍ମୈବା ଆତ୍ମନାଜିତ ଅନାତ୍ମନସ୍ୟ ଶତ୍ରୁତେ ବଟେତା। ମନଟା ଆମର ବନ୍ଧୁ, କିନ୍ତୁ ବର୍ତ୍ତମାନ ମନଟା ଶତ୍ରୁ ହେଇକି ରହିଛି, କାରଣ ମନଟା ଏ ଇନ୍ଦ୍ରିୟ ତୃପ୍ତିରେ ଲାଗିଛି, ଭୌତିକ ଜଗତରେ ଆନନ୍ଦ ଖୋଜି ବୁଲୁଛି। କିନ୍ତୁ ମନଟାକୁ ଯେତେବେଳେ ଭଗବାନ ପାଖରେ ଲଗେଇଦେବା, ମନ୍ମନା ଭବ, ମନରେ ଭଗବାନଙ୍କ ଚିନ୍ତା କରିବା, ମନଟା ଆମର ମିତ୍ର ହୋଇଯିବ। ଏଇ ମନଟା ଦ୍ୱାରା ଆମେ ଭଗବତ ଧାମକୁ ପଳେଇଯିବା, ଏଇ ମନ ଦ୍ୱାରା ଆମେ ନର୍କକୁ ଚାଲିଯାଇଥାନ୍ତେ, ଏଇ ମନଟାକୁ ଯଦି ଭଗବାନଙ୍କ ସହିତ ଯୁକ୍ତ କରିବା, ଆମେ ଭଗବତ ଧାମକୁ ପଳେଇବା। ଏ ଆମ ଉପରେ ନିର୍ଭର କରୁଛେ, ମନଟାକୁ କିଭଳି ଲଗେଇବା, ଆମେ ଭଗବାନ ପାଖରେ ଲଗେଇବା ନା ଏଇ ଭୌତିକ ଜଗତରେ ଇନ୍ଦ୍ରିୟ ତୃପ୍ତିରେ ଲଗେଇବା, ଯାହାଫଳରେ କି ଆମେ ଯିବା ନର୍କକୁ ଯିବା, ମନୁଷ୍ୟ ଜନ୍ମ ଆମର ବିଫଳ ହୋଇଯିବ। ମନୁଷ୍ୟ ଜନ୍ମ ସଫଳ ହୋଇଯିବ ଯଦି ଆମେ ଭଗବାନଙ୍କର ପାଖରେ ଲଗେଇଦେବା ମନଟାକୁ, ଭଗବାନ ଧାମ ପ୍ରାପ୍ତ ହୋଇଯିବା। ଜୟ ଶତ୍ରୁ ମହାବାହ କାମରୂପମ ଦୁରାସଦମ, ଏଟାକୁ କେହି ଜୟ କରିପାରିବେ ନାହିଁ, ଏ ଅନ୍ତିମ ଶ୍ଳୋକ ଏଇଟା। ତେଣୁ ଏଠି ପ୍ରଭୁପାଦ ମହାରାଜ କହୁଛନ୍ତି, ଭୂତ ପ୍ରକୃତି ଉପରେ ଆଧିପତ୍ୟ ବିସ୍ତାର କରିବା ଏବଂ ଇନ୍ଦ୍ରିୟ ସୁଖ ଉପଭୋଗ କରିବା କାମନା ହେଉଛି ବଦ୍ଧ ଜୀବନ ପ୍ରଧାନ ଶତ୍ରୁ। ଆମେ ଭାବୁଛୁ ଆମ ଜୀବନ ଲକ୍ଷ୍ୟ ହେଉଛି ଏଇଟା, କେତେ ଅଧିକରୁ ଅଧିକ ଉପଭୋଗ କରିବା, ଏଇଟା ହେଉଛି ଆମର ଲକ୍ଷ୍ୟ, ଏଭଳି ଚିନ୍ତା କରୁଛେ। କିନ୍ତୁ ଆମେ ଜାଣିପାରୁନେ ଏଇଟା ଆମର ଶତ୍ରୁର ଭାବ, ଇନ୍ଦ୍ରିୟ ବା ମନ ଯାହା ସବୁ ଚାହୁଁଛି ଏଇଟା ଆମର ଶତ୍ରୁ ଭଳି କାର୍ଯ୍ୟ କରୁଛି। କିନ୍ତୁ କୃଷ୍ଣ ଚେତନା ବଳରେ ବ୍ୟକ୍ତି ଜଡ଼େନ୍ଦ୍ରିୟ ମନ ବୁଦ୍ଧିକୁ ନିୟନ୍ତ୍ରଣ କରିପାରେ, ହଠାତ୍ କେହି କର୍ମତ୍ୟାଗ କରିବା ନପାରେ ବା କର୍ତ୍ତବ୍ୟ କର୍ମରୁ ଦୂରେଇ ଯାଇ ନପାରେ। କିନ୍ତୁ କୃଷ୍ଣ ଚେତନା ବୃଦ୍ଧି ହେଲେ ବ୍ୟକ୍ତି କ୍ରମଶଃ ଦିବ୍ୟ ସ୍ଥିତିରେ ଅବସ୍ଥାନ କରିପାରେ, ସେତେବେଳେ ସେ ଆଉ ଜଡ଼େନ୍ଦ୍ରିୟ ଏବଂ ମନ ଦ୍ୱାରା ପ୍ରଭାବିତ ହୁଏ ନାହିଁ, ସେତେବେଳେ ତାର ସ୍ଥିର ବୁଦ୍ଧି ଆଜାତ ହୋଇଯାଇଥାଏ ଏବଂ ତାହାରି ବଳରେ ସେ ନିଜର ସ୍ୱରୂପ ସ୍ଥିତିରେ ଅବସ୍ଥାନ କରେ। ଏହା ହେଉଛି ଅଧ୍ୟାୟର ସାର କଥା, ଏ ତୃତୀୟ ଅଧ୍ୟାୟର ସାର କଥାଟି ଏଇଠି ଭଗବାନ କହିଦେଲେ। ଏଇସବୁ ଯେଉଁ ଆମର ରହିଛି, ଇନ୍ଦ୍ରିୟ ଶରୀର ରହିଛି, ଶରୀରରେ ଇନ୍ଦ୍ରିୟ ରହିଛି, ଇନ୍ଦ୍ରିୟ ମନ ରହିଛି, ମନ ବୁଦ୍ଧି ରହିଛି, ବୁଦ୍ଧିରେ ପୁଣି ଅହଙ୍କାର ରହିଛି, ଏଇସବୁ ଶରୀର ଭିତରେ ଆମେ ଜାଣିବା କଥା। ଏସବୁ ଜାଣି ଆମର ଯେଉଁ ରହିଛି ମନକୁ ଭଗବାନ ସହିତ ଯୁକ୍ତ କରେ, ସବୁକିଛି ଭଗବାନ ସହିତ ଯୁକ୍ତ କରିବା, ଭଗବାନ ସହିତ ଯୁକ୍ତ ହେଲେ ସବୁକିଛି ଠିକ୍ ହୋଇଯିବ, ସବୁ ରୋଗ ଦୂର ହୋଇଯିବ, ସମ୍ପୂର୍ଣ୍ଣ ଭାବରେ ଆମେ ଜୀବନରେ ସିଦ୍ଧି ଲାଭ କରିପାରିବା, ପରମ ସିଦ୍ଧି ଲାଭ କରିପାରିବା। ଏ ତୃତୀୟ ଅଧ୍ୟାୟରେ ଏ ଭଗବାନଙ୍କ ଉଦ୍ଦେଶ୍ୟ ଥିଲା ଏଇ କଥା। ଆମେ ସମସ୍ତ ଇନ୍ଦ୍ରିୟମାନଙ୍କ ଦ୍ୱାରା ଏ କର୍ମଯୋଗ, ତୃତୀୟ ଅଧ୍ୟାୟ ହେଉଛି କର୍ମଯୋଗ, ଏଭଳି ଭାବରେ କର୍ମ କରିବା ଯେଉଁ ଯାହା ମାଧ୍ୟମରେ କି ଆମେ ଭଗବାନ ସହିତ ଯୁକ୍ତ ହୋଇପାରିବା। ଏ ଅଧ୍ୟାୟର ସାରଟା ହେଉଛି ସାର କଥା ପ୍ରଭୁପାଦ କହୁଛନ୍ତି। ତେଣୁ ଆମର ମଧ୍ୟ ସମୟ ହୋଇଯାଇଛି, ଆମେ ଯେଉଁ କହିଲେ ଆମ ଭାବରେ ଆମେ କହିଲେ, ଆପଣ ଭାବରେ ଗ୍ରହଣ କଲେ କି ନ କଲେ, କ'ଣ ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି ଯଦି ବିଚାର କହିବା, ନହେଲେ ଆମେ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭଗବତ ଗୀତା କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି।
ତାଇ ଗୋ ପ୍ରମାନନ୍ଦେ ଲଗେଇ ନାହିଁ ଦିଅ ଅନ୍ କଲେ ନିଘା ଦିଅ ହଁ ହଁ ହେଇଛି ନା ଷ୍ଟାର୍ଟ କରିନା ଦୁଇଟା ହଁ ଆଚ୍ଛା ଆଚ୍ଛା ନାଇଁ ସେଇଟା ଦୁଶିବ ସେମିତି